वासुदेवाय ॐ नमो भगवते वासुदेवाय हरे कृष्ण उपस्थित भक्त सज्जन बृंद एवं मातृवृंद आपण मानू आज पवित्र तिथि आम अंतराष्ट्रीय कृष्ण भावना संघ आंकुशपुर केन्द्र तरफ आपण मानू आम हार्दिक स्वागत जनाऊु ये गोवर्धन पूजा आज भगवान गोवर्धन धारण करते गोवर्धन जो धारण करते भगवान आज तिथि से कर भगवान गोवर्धन धारण करते आसंता काली ठीक करेंगे सात दिन धरी गोवर्धन धारण करते आज तिथि गोवर्धन पूजा होता आज तिथि गोवर्धन पूजा कर आम सब आलोचना करवा तेब भगवान ये गोवर्धन धारण लीला ये भगवान मात्र सात वर्ष बयस ये लीलाटी करते भगवान जो आसती परित्राणाय साधुना साधु मान को आनंद आनंद प्रदान करती साधु मान को आनंद प्रदान करती आज आप मैंने सब आनंद प्राप्त हो चार दिन बंद हो तेणु ये साधु मान को से आनंद प्रदान करती एवं विनाशायत दुष्कृता दुष्कृत माने को विनाश करिया पई भगवान आसंती एवं धर्म स्थापन करती तेब ये जो लीलाटी होता ये लीला द्वारा भगवान कौन स्थापन करिया पई चाहूसंती ना धर्म स्थापन करिया पई चाहूसंती धर्म कौन प्रकृत भगवान शिक्षा दौंती खाली कथार कही नुह कार्यर मध्य करिकिर देखेछंती जो मैंने भगवान को शरण जीवे से मानकर आउ कार पूजार आवश्यकता नहीं आउ कार पूजा करिवार आवश्यकता नहीं भगवत गीतार भगवान कहले सर्वधर्मान परित्यज्य मां एकं शरणं व्रज सबकि त्याग करी सबकि अधर्म को त्याग करने कहना भगवान सबकि धर्म को त्याग करने कहते सर्वधर्मान परित्यज्य तेणु कहीं कहले ना प्रकृत धर्म हूँ भगवान का शरण जीवा हरे कृष्णा 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 हरे 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 राम 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 हरे ये हूँ प्रकृत धर्म तेणु ब्रजवासी मैंने कृष्ण पिता नंद महाराज एवं अन्य ब्रजवासी मैंने से मैंने ए इंद्रंकर पूजा करुथिले इंद्रंकर पूजा गत काली जो हला जो दीपावली तिथि से तिथि से मैंने पूजा करुथिले इंद्र पूजा किंतु भगवान से पूजा को बंद कर देले ए लीलाटी भागवतम दशम स्कंध 24-27 ए चारोटी अध्याय वर्णना करा जायछि आमे अल्प समय भीतर कथा कहिबा 40 मिनट ना के चारोटी अध्याय को आम संक्षेप वर्णना करवा तेणु भगवान छोट पा सात वर्ष बाड़क पूर्वर वर्णना कर भगवान यज्ञ पत्नी मान को उद्धार कर पत्नी मान को उद्धार कर दशम स्कंद 23 अध्याय ये लीलाटी वर्णना कर तापरे भगवान ये लीलाटी करते तेणु से समय ब्रजवासी मैंने बहुत व्यस्त थे इंद्र पूजा करने विराट बड़ आयोजन चलता किंतु भगवान सब जानती कि तथापि से पचारे पिता जे ये जो यज्ञ हूँ कौन आर कारण कौन कि यज्ञ यहाँ ये शास्त्रसम्मत ना लौकिक विचार करा तेणु नंद महाराज से प्रश्न दौ सी चाहू नी उत्तर देवाई ଛୋଟ ପିଲା ତାକୁ କ'ଣ କୁହାଯିବ ଧର୍ମ ତତ୍ତ୍ୱ? ଛୋଟ ପିଲା କ'ଣ ବୁଝିପାରିବେ କି? ଛୋଟ ପିଲାମାନେ ଖେଳିବା ବୟସ ତାଙ୍କର, ତେଣୁ ସେମାନେ ତାଙ୍କ କଥା ନ ଶୁଣିକି ତାଙ୍କର ପୂଜା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି, ଆୟୋଜନ କରୁଛନ୍ତି। କିନ୍ତୁ ଭଗବାନ ଏଭଳି ଭାବରେ ତାଙ୍କୁ କଥା କହିଲେ, ନନ୍ଦ ମହାରାଜ ବାଧ୍ୟ ହେଲେ ସେ ପ୍ରଶ୍ନର ଉତ୍ତର ଦେବା ପାଇଁ। ସେ କହିଲେ, ଦେଖ, ଆମେ ଯେଉଁ ପୂଜା କରୁଛୁ ଏଇଟା ଇନ୍ଦ୍ରଙ୍କର ପୂଜା, ଇନ୍ଦ୍ରଦେବ, ଇନ୍ଦ୍ର ପର୍ଜନ୍ୟ ଭଗବାନ ଇନ୍ଦ୍ର, ଇନ୍ଦ୍ର ସିଏ ବୃଷ୍ଟି କରୁଛନ୍ତି। ଏଇ ବୃଷ୍ଟି ମାଧ୍ୟମରେ ଆମେ ଶସ୍ୟ ସବୁ ପ୍ରାପ୍ତ ହେଉଛେ, ଏଇ ଶସ୍ୟ ପ୍ରାପ୍ତ ହେଲେ ଆମେ ଶସ୍ୟ ଗ୍ରହଣ କରୁଛେ ଏବଂ ଆମର ଗାଭୀମାନେ ମଧ୍ୟ ସେଥିରେ ଜୀବନ ଧାରଣ କରୁଛନ୍ତି। ତେଣୁ ତାଙ୍କର ଯଦି ଆମେ ପୂଜା ବନ୍ଦ କରିଦେବା ତାହେଲେ ବହୁତ ଅସୁବିଧା ହେବ, ଏଇଟା ଠିକ୍ ହେବ ନାହିଁ। ଏହିଭଳି ଭାବରେ ଯେତେବେଳେ କହିଲେ ଭଗବାନ, ଏ ଇନ୍ଦ୍ର ପୂଜାକୁ ବନ୍ଦ କରିବା ପାଇଁ କର୍ମବାଦର ଆଶ୍ରୟ ନେଲେ। କର୍ମବାଦ, ଜୈମିନୀଙ୍କର କର୍ମ ମୀମାଂସା ରହିଛି। କର୍ମ ମୀମାଂସାର ଅର୍ଥ ହେଉଛି ଯେ ଆମେ ଯେଉଁଭଳି ଭାବରେ କର୍ମ କରିବା ତା'ର ଫଳ ସେହିଭଳି ଭାବରେ ପାଇବା। ତେଣୁ ଏଥିରେ ଇନ୍ଦ୍ର କ'ଣ କରିବେ, ମହେନ୍ଦ୍ର କିଙ୍ଗ କରି ସେଠି ଭଗବାନ ଏହିଭଳି ଭାବରେ ଯୁକ୍ତି ଉତ୍ଥାପନ କଲେ। କର୍ମବାଦକୁ କର୍ମବାଦ ଯଦିଓ ନିନ୍ଦିତ, ଏଇଟା ପ୍ରକୃତ ଠିକ୍ ବାଦ ନୁହଁ, ଠିକ୍ କଥା ନୁହଁ, କିନ୍ତୁ ଭଗବାନ ଏଇ କର୍ମବାଦର ଆଶ୍ରୟ ନେଇକରି ଦେବତା ପୂଜାକୁ ବନ୍ଦ କଲେ, ଇନ୍ଦ୍ରଙ୍କର ପୂଜାକୁ ବନ୍ଦ କରିଦେଲେ। ତେଣୁ ନନ୍ଦ ମହାରାଜ କହିଲେ, ଠିକ୍ ଅଛି, ତମେ ଯେଉଁ କହୁଛ ଇନ୍ଦ୍ର ପୂଜା, ଏଇ ଆମେ ଆଉ ଗୋଟେ ପୂଜା କରିବା, ଇନ୍ଦ୍ର ପୂଜା ସେ କହୁଛନ୍ତି, ତାହେଲେ ଆମେ କାହାର ପୂଜା କରିବା? ନା, ଗୋବର୍ଦ୍ଧନଙ୍କର ପୂଜା କରିବା। ଆଜି ଗୋବର୍ଦ୍ଧନ ପୂଜା ଆମେ ଉତ୍ସବ ଆୟୋଜିତ କରାଯାଇଛି, ଗୋବର୍ଦ୍ଧନ ପୂଜା କରିବା। ତା ପୂର୍ବରୁ ଗୋବର୍ଦ୍ଧନ ପୂଜା ହେଉନଥିଲା, ଭଗବାନ 7 ବର୍ଷ ପର୍ଯ୍ୟନ୍ତ ଗୋବର୍ଦ୍ଧନ ପୂଜା ହୋଇନଥିଲେ। 7ମ ବର୍ଷରେ ଏଇ ଗୋବର୍ଦ୍ଧନ ପୂଜା ଆରମ୍ଭ ହେଲେ। ତେଣୁ ଗୋବର୍ଦ୍ଧନ ପୂଜା କ'ଣ କେହି ଜାଣିନାହାନ୍ତି, ଗୋବର୍ଦ୍ଧନ ପୂଜା କ'ଣ? ତେଣୁ ଭଗବାନ କହିଲେ ସବୁ ଏଭଳି ଭାବରେ କରିବା, ସବୁ ଯେମିତି ଭୋଗ ସବୁ ହେଉଛି, ପ୍ରସ୍ତୁତ ହେଉଛି, ଭୋଗ ସାମଗ୍ରୀ ଭଗବାନଙ୍କୁ ଅର୍ପଣ କରାଯିବ, ଆମେ ସବୁ ନୂତନ ବସ୍ତ୍ର ପରିଧାନ କରିବା, ନୂତନ ଅଳଙ୍କାର ସବୁ ପରିଧାନ କରିବା, ଏଭଳି ଭାବରେ ଗୋବର୍ଦ୍ଧନକୁ ପ୍ରଦକ୍ଷିଣ କରିବା, ଗାଭୀମାନଙ୍କୁ ଖାଦ୍ୟ ଦେବା, ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେବା, ଏଭଳି ଭାବରେ ଗୋବର୍ଦ୍ଧନ ପୂଜା ହେବ, ଗୋ ଗାଭୀମାନଙ୍କୁ ପୂଜା ହେବ ଏବଂ ଗୋ ଯେ ବର୍ଦ୍ଧନ କରୁଛନ୍ତି ଗୋବର୍ଦ୍ଧନ ପର୍ବତ ତାଙ୍କର ମଧ୍ୟ ପୂଜା କରିବା, ବ୍ରାହ୍ମଣମାନଙ୍କର ମଧ୍ୟ ପୂଜା କରିବା। ତେଣୁ ଏହିଭଳି ଭାବରେ ଆମର ପ୍ରକୃତ ଆମ ଜୀବନର ଲକ୍ଷ୍ୟ ପ୍ରାପ୍ତ ହୋଇପାରିବା। ତେଣୁ ନନ୍ଦ ମହାରାଜ କହିଲେ, ଠିକ୍ ଅଛି, ଆମେ ପୁଣି କେତେବେଳେ କରିବା ଗୋବର୍ଦ୍ଧନ ପୂଜା, ବର୍ତ୍ତମାନ ଇନ୍ଦ୍ରଙ୍କର ପୂଜା ପାଇଁ ସବୁ ବ୍ୟବସ୍ଥା ହୋଇଛି, ଏ ବର୍ଷ ଏଇ ଇନ୍ଦ୍ରଙ୍କ ପୂଜା କରିବା, ପୁଣି ତାପରେ ଗୋବର୍ଦ୍ଧନ ପୂଜା କରିବା। ଭଗବାନଙ୍କର ନା, ଏଇ ଯେଉଁ ପୂଜା ସାମଗ୍ରୀ କରାଯାଇଛି, ବ୍ୟବସ୍ଥା କରାଯାଇଛି, ଏଇ ପୂଜା ସାମଗ୍ରୀରେ ଗୋବର୍ଦ୍ଧନଙ୍କର ପୂଜା ହେବ। ତେଣୁ ଏଭଳି ଭାବରେ ଯୁକ୍ତି ଉତ୍ଥାପନ କଲେ, ତେଣୁ ନନ୍ଦବାସୀ ନନ୍ଦ ମହାରାଜଙ୍କ ସହିତ ଅନ୍ୟ ସମସ୍ତ ବ୍ରଜବାସୀମାନେ ସେଥିରେ ରାଜି ହୋଇଗଲେ। କାରଣ ଭଗବାନ ଯେତେବେଳେ କହିଲେ, ଇଏ ହେଉଛି ମୋର ପ୍ରିୟ, ମୋର ପ୍ରିୟ, ଏଇ ଯଜ୍ଞ ହେଉଛି ମୋର ପ୍ରିୟ, ଏ କଥା କହିଦେଲେ, ତେଣୁ ନନ୍ଦବାସୀମାନେ, ନନ୍ଦ ମହାରାଜ ଏବଂ ବ୍ରଜବାସୀମାନେ ସମସ୍ତେ କୃଷ୍ଣଙ୍କର ଯେଉଁଟା ପ୍ରିୟ ଆମେ କରିବା, ତେଣୁ ଯାହା ହେଉ, ଅସୁବିଧା ହେଉ, ଯାହା ବି ହେଉ, କିଛି ଚିନ୍ତା କଲେ ନାହିଁ, ବନ୍ଦ କରିଦେଲେ, ଇନ୍ଦ୍ର ପୂଜା ବନ୍ଦ କରିଦେଲେ। ଏତେ ବଡ଼ ପୂଜା ଚାଲିକି ଆସୁଥିଲା, ପରମ୍ପରାରେ ଚାଲିକି ଆସୁଥିଲା, ପୂଜାଟିକୁ ବନ୍ଦ କରିଦେଲେ ସେମାନେ। ଗୋଟେ ଛୋଟ ପିଲା, ସାମାନ୍ୟ 7 ବର୍ଷର ବାଳକ, ତାହା କଥାରେ ପଡ଼ି ବନ୍ଦ କରିଦେଲେ। ତେଣୁ ଇନ୍ଦ୍ର ସବୁ ଜାଣନ୍ତି, ଇନ୍ଦ୍ର ଆମର ବାହୁରେ ଇନ୍ଦ୍ର ରହିଛନ୍ତି, 33 କୋଟି ଦେବତା ଯେଉଁ ରହିଛନ୍ତି ଆମର ଶରୀରରେ ସବୁ, ସେମାନେ ସବୁ ରହିଛନ୍ତି, ସବୁ ନିୟନ୍ତ୍ରଣ କରୁଛନ୍ତି, ଇନ୍ଦ୍ର ଆମର ବାହୁରେ ରହିଛନ୍ତି। ତେଣୁ ତଥାପି ସେ ତାଙ୍କର ରହିଛି, ତାଙ୍କର ଯେଉଁ ଅଳକାପୁରୀ ରହିଛି, ସ୍ୱର୍ଗର ଲୋକ ଯେଉଁ ରହିଛି ସେଠି ମଧ୍ୟ ସେ ରହୁଛନ୍ତି। ତଥାପି ସେ ଦୂତ ପଠାଇଲେ, କ'ଣ ପାଇଁ ସବୁ ହେଲା, ଏସବୁ ବନ୍ଦ ବନ୍ଦ କାହିଁକି ହେଇଛି, କ'ଣ କାହିଁ କରାଯାଗଲା ନାହିଁ? ଦୂତମାନେ ସବୁ ଆସିଥିଲେ, ସବୁ ଦେଖିଲେ ସେମାନେ, ଯେଉଁ ଇନ୍ଦ୍ର ପୂଜା ଯେଉଁ ହେବା କଥା, ଏଇ କାର୍ତ୍ତିକ ଅମାବାସ୍ୟାରେ ହେବା କଥା, ଦୀପାବଳି ଅମାବାସ୍ୟାରେ ହେବା କଥା, ଗତକାଲି ହେବା କଥା ସେଇଟା ସେ କଲେ ନାହିଁ, ସେ ଯଜ୍ଞ କଲେ ନାହିଁ କୃଷ୍ଣ ଏଭଳି ଭାବରେ କହିଦେବାରୁ ସେମାନେ କଲେ ନାହିଁ। ଏବଂ ତା ପରଦିନ ଯେଉଁ ରହିଛି ଏଇ ସେଇଦିନ ଇନ୍ଦ୍ରଙ୍କୁ ପୂଜା ନକରି ସେ ଗୋବର୍ଦ୍ଧନ ପୂଜା କଲେ, ଗୋବର୍ଦ୍ଧନ ପୂଜା କଲେ କୃଷ୍ଣ ଯେଉଁଭଳି ଭାବରେ କହିଥିଲେ ସେଭଳି ଭାବରେ ଗୋବର୍ଦ୍ଧନ ପୂଜା କଲେ। ତେଣୁ ଏ ଗୋବର୍ଦ୍ଧନ ପୂଜା ଯେତେବେଳେ ହେଲା, ବହୁତ ସୁନ୍ଦର ଭାବରେ ଗୋବର୍ଦ୍ଧନ ପୂଜା କରାଗଲା। ସବୁ ଯେତେ ସବୁ ଭୋଗ ସବୁ ତିଆରି କରିଥିଲେ ଗୋବର୍ଦ୍ଧନ ପୂଜାରେ, ଆମର ଭୁବନେଶ୍ୱରରେ ସବୁ ହେଉଛି, ସମସ୍ତେ ଆଣୁଛନ୍ତି, ଭକ୍ତମାନେ ସବୁ ଆଣୁଛନ୍ତି। ଆମେ ଗୋଟେ ଥର କହିଥିଲୁ ମଧ୍ୟ, ସବୁ ଗୃହସ୍ଥ ଭକ୍ତମାନେ ତାଙ୍କ ଘରେ ସବୁ ରୋଷେଇ କରି ଭଗବାନ ପାଇଁ ଭୋଗ ଲଗାଇକି ତିଆରି କରି ବିଭିନ୍ନ ପ୍ରକାର ଶାଗ ସବ୍ଜି ଅନ୍ନ ଇତ୍ୟାଦି ପିଠାପଣା ଏସବୁ ତିଆରି କରିକି ସବୁ ଆଣିଲେ ପୂଜା କରିବା ପାଇଁ। ତେଣୁ ମୁଁ ମଧ୍ୟ ଗତ ଥର କହିଥିଲି ସେ କଥା, ତେଣୁ ଯେଉଁମାନେ ଗୃହସ୍ଥ ଅଛନ୍ତି ସମସ୍ତେ କିଛି କିଛି ଭୋଗ ତିଆରି କରିକିରି ଆଣିବା କଥା। ଆଜି ଗୋବର୍ଦ୍ଧନ ପୂଜା ଭଗବାନ ଗ୍ରହଣ କରିବେ ଗୋବର୍ଦ୍ଧନ। ସମସ୍ତେ ଯାହା ସବୁ ଘରେ ତିଆରି କରିଥିଲେ, ସବୁ ଇନ୍ଦ୍ର ପୂଜା ପାଇଁ ଯାହା ସବୁ କରିଥିଲେ, ସବୁ ସେସବୁ ଭୋଗ ସାମଗ୍ରୀ ଆଣିକି ଆସିଥିଲେ। ଭଗବାନଙ୍କୁ ଭୋଗ ଲଗାଗଲା, ଗୋବର୍ଦ୍ଧନ ଭୋଗ ଲଗାଗଲା। ପ୍ରଥମଥର ପାଇଁ ସେମାନେ ଗୋବର୍ଦ୍ଧନ ପୂଜା କରୁଛନ୍ତି। ପାହାଡ଼ର ପୂଜା କ'ଣ ହେବ ସେମାନେ ବୁଝିପାରିଲେ ନାହିଁ। ପାହାଡ଼ ପୂଜା କିଭଳି ଭାବରେ କରାଯିବ, ଭଗବାନ କହିଲେ ଏଇଭଳି ଭାବରେ କରିବା। ତେଣୁ ଯେଉଁଭଳି ଭାବରେ କୃଷ୍ଣ କହିଲେ ସେଇଭଳି ଭାବରେ ପୂଜା କରାଗଲା। ବର୍ତ୍ତମାନ ଆପଣମାନେ ଯେଉଁ ଯଦି ଯିବେ ଗୋବର୍ଦ୍ଧନ ପରିକ୍ରମା କରିବେ, ସେଠି ଗୋଟେ ସ୍ଥାନ ରହିଛି ଅଣିଓର ବୋଲି ଗୋଟେ ସ୍ଥାନ ରହିଛି। ଅଣିଓର ସ୍ଥାନ କାହିଁକି ସେ ହେଇଛି ତାର ନାମ ଅଣିଓର ବୋଲି, ନା ଯିଏ ଯେତେ ସବୁ ଭୋଗ ଲଗାଉଥିଲେ ଭଗବାନ ନିଜେ କୃଷ୍ଣ ନିଜେ ଆଉ ଗୋଟେ ରୂପରେ ପ୍ରକଟ ହେଲେ, ସେଇଠି ଆଉ ଗୋଟେ ପର୍ବତ ରୂପରେ ପ୍ରକଟ ହେଲେ, ହଜାର ହଜାର ବାହୁ ଧାରଣ କଲେ, ସେଭଳି ଭାବରେ ମୁଖ ସବୁ ଧାରଣ କଲେ। ଏଇଭଳି ଭାବରେ ସେ ଯେତେ ଯିଏ ଯାହା ଆଣିଥିଲେ ଭୋଗ ସବୁ ଗ୍ରହଣ କଲେ, ସମସ୍ତଙ୍କ ସାମ୍ନାରେ ଦେଖିଲେ ସମସ୍ତେ ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ଏବଂ ଖାଦ୍ୟ ଗ୍ରହଣ କରିକି ପୁଣି କହିଲେ ଅଣିଓର ଅଣିଓର ଆହୁରି ଆଣ ଆହୁରି ଆଣ ଏଭଳି ଭାବରେ କହିଲେ। ସେଥିପାଇଁ ତା'ର ସେ ସ୍ଥାନର ନାମ ହେଇଛି ଅଣିଓର ସ୍ଥାନ ହେଇଛି। ସମସ୍ତେ ଭୋଗ ଲଗାଉଥିଲେ, ପୁଣି ଯିଏ ଯାଇ କିଛି ରହିଛି ଘରେ କିଛି ରହିଛି ପୁଣି ଆଣିକି ଦେଉଥିଲେ ଭୋଗ ଲଗାଉଥିଲେ। ସମସ୍ତେ ଏହିଭଳି ଭାବରେ ସବୁ ଭୋଗ ଲଗାଇଲେ ଏବଂ ଗୋବର୍ଦ୍ଧନ ଭଗବାନ ନିଜେ ନିଜକୁ ବିସ୍ତାର କରିକିରି ଯେଉଁ ପାହାଡ଼ ଗୋଟେ ଆଉ ଗୋଟେ ପାହାଡ଼ ଭଳି ସେ ଭଗବାନ ଆବିର୍ଭାବ ହେଲେ। ଏ କୃଷ୍ଣଙ୍କ ଭଳି ଦେଖାଯାଉଛନ୍ତି, ପାହାଡ଼ ହେଲେ ମଧ୍ୟ ତାଙ୍କର ଚକ୍ଷୁ ରହିଛି, ମୁଖ ରହିଛି, ଏଭଳି ଭାବରେ ସବୁ ଦେଖୁଛନ୍ତି ଲୋକମାନେ, ଦେଖୁଛନ୍ତି ବ୍ରଜବାସୀମାନେ। ତେଣୁ ଜୀବନ୍ତ ଭଳି ରହିଛନ୍ତି ସେ, ସେ ଭୋଗ ଲଗାଇଲେ। ତେଣୁ ବ୍ରଜବାସୀମାନେ ଚିନ୍ତା କରୁଛନ୍ତି, ଆମେ ଆଗରୁ ଯେଉଁ ଭୋଗ ଲଗାଉଥିଲୁ ଇନ୍ଦ୍ରଙ୍କୁ, ସେସବୁ ଯାହା ଭୋଗ ଲଗାଉଥିଲା ସେଇଭଳି ଭାବରେ ରହୁଥିଲା, କିଛି ସରୁନଥିଲା, ଆମେ ସେଇଟା ଖାଉଥିଲୁ, କିନ୍ତୁ ଆଜି ତ କିଛି ନାହିଁ, ଆମେ କ'ଣ ଖାଇବା। ତେଣୁ ଭଗବାନ ଜାଣିପାରିକି ତାଙ୍କ ମନ ବୃତ୍ତିକୁ ଜାଣି ମନ କଥାକୁ ଜାଣିପାରି କହିଲେ, ତୁମେ ସମସ୍ତେ ପ୍ରଣାମ କର, ଗୋବର୍ଦ୍ଧନକୁ ପ୍ରଣାମ କର। ତେଣୁ ସମସ୍ତେ ଯେତେବେଳେ ଗୋବର୍ଦ୍ଧନକୁ ପ୍ରଣାମ କରିକି ଉଠିଲା ବେଳକୁ ଦେଖିଲା ବେଳକୁ ଯାହା ସବୁ ଦେଇଥିଲେ ସବୁ ଫୁଲ୍ ହୋଇଗଲା, ପୂର୍ଣ୍ଣ ହୋଇଗଲା, ସବୁ ଖାଲି ହୋଇଯାଇଥିଲା ପୁଣି ପୂର୍ଣ୍ଣ ହୋଇଗଲା। ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, ଭଗବାନଙ୍କର ଖାଦ୍ୟ ଗ୍ରହଣର ପଦ୍ଧତି ଆମର ଖାଦ୍ୟ ଗ୍ରହଣ ପଦ୍ଧତିଠାରୁ ଅଲଗା। ଲୋକମାନେ ଯେଉଁମାନେ ଜାଣନ୍ତି ଭଗବତ ତତ୍ତ୍ୱକୁ ଜାଣନ୍ତି ନାହିଁ, ସେମାନେ କହନ୍ତି ଭଗବାନ ଖାଉନାହାନ୍ତି ବୋଲି ଆମେ ଭୋଗ ଲଗାଉଛେ ନା, ଆଉ ଯଦି ଖାଉଥାନ୍ତି ଆମେ କ'ଣ ଭୋଗ ଲଗାଉଥାନ୍ତି। କିନ୍ତୁ ଭଗବାନ ଖାଉଛନ୍ତି ବୋଲି କହିଲେ, ଭଗବତ ଗୀତାରେ ଭଗବାନ କହିଲେ, ଭାଗବତରେ ମଧ୍ୟ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ପୂର୍ବତମ ଅସ୍ନାମି ପ୍ରୟତାତ୍ମନ। ଯିଏ ପତ୍ରଟିଏ ହଉ ଏକ ବଚନରେ କହୁଛନ୍ତି, ବହୁ ବଚନରେ ଦେଲେ ତ ଖାଇବେ ଭଗବାନ, ଭଗବାନ ଜଗନ୍ନାଥ ମହାପ୍ରଭୁ 52 ଥର ଖାଉଛନ୍ତି ମନ୍ଦିରରେ, ଜଗନ୍ନାଥ ମନ୍ଦିରରେ ଗୋଟିଏ ଗୋଟିଏ ଥରରେ ଶହେ ଶହେ ଭାର ଖାଦ୍ୟ ଗ୍ରହଣ କରୁଛନ୍ତି ସେ ଭଗବାନ। ଏଭଳି ସିଏ ହେଉଛନ୍ତି ଭକ୍ତାରମ୍, ସିଏ ହେଉଛନ୍ତି ପ୍ରକୃତିରେ ଉପଭୋଗକାରୀ। ତେଣୁ ଯାହା ବି ହଉ ଯାହାର ଯେତିକି ଶକ୍ତି ରହିଛି ସାମର୍ଥ୍ୟ ରହିଛି ସେ ସେହିଭଳି ଭାବରେ ଭଗବାନଙ୍କୁ ଖାଦ୍ୟ ପ୍ରଦାନ କରିବେ, ପତ୍ର ହଉ ବା ଫୁଲ ହଉ ବା ଫଳ ହଉ ବା ପାଣିମୁନ୍ଦି ହଉ, ଯଦି ଆମେ ଦେବା ଭକ୍ତିର ସହିତ ଯଦି ଦେବା ତାହେଲେ ଭଗବାନ ଅସ୍ନାମୀ, ଅସ୍ନାମୀ କହିଲେ ମୁଁ ଖାଏ, ଏଇଟାକୁ ଗ୍ରହଣ କରେ ବୋଲି ଭଗବାନ କହୁଛନ୍ତି। ଭଗବାନ କହୁଛନ୍ତି ମୁଁ ଖାଏ ବୋଲି ଆମେ କେମିତି କହିବା ଭଗବାନ ଖାଉନାହାନ୍ତି ବୋଲି? ଆମେ ଜାଣିନେ ଭଗବତ ତତ୍ତ୍ୱକୁ ଜାଣିନେ ବୋଲି ଏଭଳି ଭାବରେ କହୁଛେ। ଭଗବାନ ଯାହା କହିଛନ୍ତି ସେଇଟାକୁ ଆମେ ଗ୍ରହଣ କରିବା। ତେଣୁ ଯାହା ହଉ ଭଗବାନ ଯେହେତୁ ପୂର୍ଣ୍ଣ, ସିଏ ଖାଦ୍ୟ ଗ୍ରହଣ କଲେ ମଧ୍ୟ ସିଏ ଆଉ ଅପୂର୍ଣ୍ଣତା ରୁହେ ନାହିଁ, ସିଏ ମଧ୍ୟ ପୂର୍ଣ୍ଣ ହେଇଯାଏ। ଇଏ ହେଉଛି ପୂର୍ଣ୍ଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ, କୌଣସି ଅପୂର୍ଣ୍ଣତା ନାହିଁ। ତେଣୁ ଏହିଭଳି ଭାବରେ ସବୁ ଯାହା ସବୁ ଖାଦ୍ୟ ଦେଇଥିଲେ ଭୋଗ ଲଗାଇଥିଲେ ପୁଣି ସବୁ ଫୁଲ୍ ହେଇଗଲା, ତେଣୁ ସେସବୁ ପୁଣି ସେମାନେ ସବୁ ସେ ଖାଦ୍ୟକୁ ଗ୍ରହଣ କଲେ ଏବଂ ଗୋବର୍ଦ୍ଧନ ପରିକ୍ରମା କଲେ। ଗୋବର୍ଦ୍ଧନ ଗାଭୀମାନଙ୍କୁ ମଧ୍ୟ ଖାଇବାକୁ ଦେଲେ, ଘାସ ଇତ୍ୟାଦି ବହୁତ ପ୍ରକାର ସୁନ୍ଦର ସୁନ୍ଦର ଖାଦ୍ୟ ମଧ୍ୟ ପ୍ରଦାନ କଲେ, ଦେଇକରି ଗୋବର୍ଦ୍ଧନ ପରିକ୍ରମା କରି ଫେରିଲେ। ବହୁତ ଆନନ୍ଦିତ ହେଇଯାଇଛନ୍ତି ସେମାନେ, ଯେତେ ପୂଜା କରୁଥିଲେ ଆଗରୁ କେବେ ଏଭଳି ଭଗବାନ ସିଧା ପ୍ରକଟ ହୋଇକରି ତାଙ୍କଠାରୁ ଖାଦ୍ୟ ଗ୍ରହଣ କରିନଥିଲେ। ପ୍ରଥମଥର ପାଇଁ ଦେଖିଲେ ଗୋବର୍ଦ୍ଧନ ପାହାଡ଼ ଯେଉଁ ଭାବୁଥିଲେ ପ୍ରକୃତରେ ଭଗବାନ, ଏ ବିଶ୍ୱାସ ଆସିଲା। ଭଗବାନ ମଧ୍ୟ କହିଲେ ଯେଉଁମାନେ ଗୋବର୍ଦ୍ଧନ ପୂଜା କରିବେ ନାହିଁ ବା ଗୋବର୍ଦ୍ଧନକୁ ସମ୍ମାନ ପ୍ରଦର୍ଶନ କରିବେ ନାହିଁ, ତେଣୁ ଗୋବର୍ଦ୍ଧନଙ୍କର ଅନେକ ରୂପ ରହିଛି, ସର୍ପ ଇତ୍ୟାଦି ରୂପରେ ସେ ତାଙ୍କୁ ବିନାଶ କରିବେ, ଏଭଳି ଭାବରେ ମଧ୍ୟ ଭଗବାନ କହିଲେ ତାଙ୍କୁ। ତେଣୁ ଗୋବର୍ଦ୍ଧନ ପ୍ରତି ବହୁତ ଆଦରରେ ଏଇସବୁ ପୂଜା ଯେଉଁ କରାଗଲା, ପୂଜା କରି ସବୁ ଫେରୁଛନ୍ତି ବହୁତ ଆନନ୍ଦରେ। ଏ ଗୋବର୍ଦ୍ଧନ ପୂଜା ବିଷୟରେ ସ୍ମରଣ କରି କରି କୀର୍ତ୍ତନ କରି କରି ଫେରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଇନ୍ଦ୍ରଙ୍କର ଦୂତମାନେ ଏସବୁ ଦେଖିଲେ, ଏଭଳି ଭାବରେ ଇନ୍ଦ୍ରଙ୍କର ପୂଜା ବନ୍ଦ କରି ଗୋବର୍ଦ୍ଧନ ପୂଜା କରୁଛନ୍ତି ଏବଂ ସେମାନେ ଇନ୍ଦ୍ରଙ୍କୁ ନିନ୍ଦା କରୁଛନ୍ତି ଯେ ଆମେ ଏତେ ବର୍ଷ କାଳ ଇନ୍ଦ୍ରଙ୍କୁ ପୂଜା କଲୁ, କେବେ ଦେଖିଛ ଇନ୍ଦ୍ର ପ୍ରକଟ ହୋଇଥିଲେ? ଏବେ ଦେଖିଛ ଇନ୍ଦ୍ର ପ୍ରକଟ ହୋଇଥିଲେ? ହଁ, ଏ ଇନ୍ଦ୍ରଙ୍କୁ ପୂଜା କରିବା ଆମେ ବେକାର, ଆମେ ସମୟ ନଷ୍ଟ କରିଥିଲେ, ଏଇଭଳି ଭାବରେ କହୁଥିଲେ ଦୂତମାନେ ମଧ୍ୟ ଶୁଣିଲେ ସେ କଥା। ତେଣୁ ଶୁଣିକରି ସେମାନେ ଇନ୍ଦ୍ରଙ୍କୁ ଯାଇ ଖବର ଦେଲେ, ଏଇଭଳି ଭାବରେ ଆପଣଙ୍କର ଯଜ୍ଞ ବନ୍ଦ ହୋଇଯାଇଛି ଏବଂ ବ୍ରଜବାସୀମାନେ ଗୋବର୍ଦ୍ଧନ ପୂଜା କରିଛନ୍ତି, ପାହାଡ଼ର ପୂଜା କରିଛନ୍ତି। ତେଣୁ ଇନ୍ଦ୍ରଙ୍କର କ୍ରୋଧ ଆସିଲା, ଇନ୍ଦ୍ରଙ୍କର କ୍ରୋଧ ଆସିଲା। ତେଣୁ ତା ପରଦିନ ଯେଉଁ ଅମାବାସ୍ୟା, ଆଜିର ତିଥି ଯେଉଁଛି, ଆଜି ହେଉଛି ଭାଇ ଦୂଜ, ଗତକାଲି ଅମାବାସ୍ୟା କଲା ନା, ଆଜି ପ୍ରତିପଦ ନା, ପ୍ରତିପଦରେ ବର୍ଣ୍ଣନା କରାଯାଇଛି। ଆଜିର ତିଥିରେ କରାଯାଉଥିଲା, ଆଜିର ତିଥିରେ ସେ ବନ୍ଦ କରିକିରି ଇନ୍ଦ୍ର ପୂଜା ବନ୍ଦ କରିକିରି ସେ ଗୋବର୍ଦ୍ଧନ ପୂଜା କରିଥିଲେ। ତା ପରଦିନ ଯେଉଁ ହେଲା ଭାଇ ଦୂଜ ବୋଲି କୁହାଯାଏ, ଯମରାଜ ଯେଉଁ ରହିଛନ୍ତି, ଯମୁନା ଦେବୀ ରହିଛନ୍ତି, ତାଙ୍କର ଦୁଇ ଭାଇ ଭଉଣୀ, ସିଏ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜାଣ ସନ୍ତାନ, ସେମାନେ ଏଇ ପୂଜା ସବୁ କରୁଥିଲେ। ବ୍ରଜବାସୀମାନେ ବହୁତ ସୁନ୍ଦର ମହୋତ୍ସବ କରିଥିଲେ, ଭାଇ ଦୂଜ ମହୋତ୍ସବ କରି ସେମାନେ ମଧ୍ୟ ସେ ଖାଦ୍ୟ ସବୁ ଗ୍ରହଣ କରିଥିଲେ। ତୃତୀୟ ଦିବସରେ ଇନ୍ଦ୍ରଙ୍କର କ୍ରୋଧ ଆରମ୍ଭ ହେଲା। ତୃତୀୟା ମାନେ ଆଜି ହେଲା ପ୍ରତିପଦ, କାଲି ହେଲା ଦ୍ୱିତୀୟା, ଭାଇ ଦୂଜ ତୃତୀୟାରୁ ଆରମ୍ଭ ହେବ। ବ୍ରଜବାସୀମାନଙ୍କୁ ଧ୍ୱଂସ କରିବା ପାଇଁ ଇନ୍ଦ୍ର ସବୁ କହିଲେ, ଇନ୍ଦ୍ର ବହୁତ କ୍ରୋଧ ଇନ୍ଦ୍ରଙ୍କର ଆସିଗଲା। ଭଗବାନ ଜାଣିଛନ୍ତି ଇନ୍ଦ୍ରଙ୍କର ବହୁତ ଗର୍ବ ହୋଇଯାଇଛି, ସେଇଥିପାଇଁ ଗର୍ବକୁ ଖର୍ବ କରିବା ପାଇଁ ଭଗବାନ ଏ ବ୍ୟବସ୍ଥା କରିଥିଲେ, ଗୋବର୍ଦ୍ଧନ ପୂଜା ଆରମ୍ଭ ଇନ୍ଦ୍ରଙ୍କର ଯଜ୍ଞକୁ ବନ୍ଦ କରିଥିଲେ। ଭଗବାନ ଭଗବତ ଗୀତାରେ କହିଛନ୍ତି ଦେବତା ପୂଜା କରିବା ପାଇଁ, ଦେବତା ପୂଜା ନ କରିବା ପାଇଁ କହିନାହାନ୍ତି, ବରଂ କହିଛନ୍ତି ଯଦି ଯେଉଁମାନେ ଦେବତା ପୂଜା ନ କରିବେ ସେମାନେ ଚୋର। ଦେବାନ୍ ଭାବ୍ୟତା ନିହ୍ନ ତେ ଦେବା ଭାବ୍ୟନ୍ତୁ ଭ ପରସ୍ପର ଭାବ୍ୟନ୍ତ ଶ୍ରେୟମ୍ ପରମ ଅପ୍ସତ ଇଷ୍ଟାନ୍ ଭୋଗାନ୍ ଭୋ ଦେବା ଇଷ୍ଟାନ ଭଗବାନ ଦେବା। ଏଇଭଳି ଭାବରେ ଆମେ ଦେବତାମାନଙ୍କର ଆବଶ୍ୟକତା ପୂରଣ କରିବା, ଦେବତାମାନେ ଆମର ଆବଶ୍ୟକତା ପୂରଣ କରିବେ। ଏଇଭଳି ଭାବରେ ଶ୍ରେୟମ ପରମ ଅବାପସଦ ଆମେ ଦୁଇ ଉଭୟଙ୍କର ଶ୍ରେୟ ପ୍ରାପ୍ତ ହୋଇପାରିବା। ଆଉ ଗୋଟେ ସ୍ଥାନରେ କହିଛନ୍ତି ଏଇଟାକୁ ଯେଉଁମାନେ ନ କରିବେ ସେମାନେ ସ୍ତେନ ଏବସ ସେମାନେ ହେଉଛନ୍ତି ଚୋର। ଦେବତାମାନଙ୍କୁ ପୂଜା ଯେଉଁମାନେ ନ କରିବେ ସେମାନେ ହେଉଛନ୍ତି ଚୋର ବୋଲି କହିଛନ୍ତି ଭଗବାନ। ଦେବତା ପୂଜା ମନା କରିନାହାନ୍ତି, କିନ୍ତୁ ଇନ୍ଦ୍ରଙ୍କର ଯେଉଁ ଗର୍ବ ହୋଇଯାଇଥିଲା ସେ ଗର୍ବକୁ ଭଙ୍ଗ କରିବା ପାଇଁ ଭଗବାନ ଏ ଲୀଳାଟି କରିଥିଲେ। ତେଣୁ ଇନ୍ଦ୍ରଙ୍କର ଏତେ କ୍ରୋଧ ହୋଇଯାଇଛି, ଯଦିଓ ସେମାନେ ଯାଇଥିଲେ ଭଗବାନ ପ୍ରାର୍ଥନା କରିବା ପାଇଁ ଯାଇଥିଲେ, ଯେତେବେଳେ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେମାନେ ଭୂମି ଦେବୀ ଭାରାକ୍ରାନ୍ତ ହୋଇ ଏ ଯେଉଁ ତଥାକଥିତ ରାଜାମାନେ ପାପରେ ଲିପ୍ତ ଥିଲେ, ପାପ କାର୍ଯ୍ୟରେ ସବୁ ଠିକ୍ ଭାବରେ ରାଜ୍ୟ ଶାସନ ନ କରିକିରି ଅଧର୍ମରେ ଚାଲିଥିଲା, ତାଙ୍କର ରାଜ୍ୟ ଉପଭୋଗ କରୁଥିଲେ, ତେଣୁ ଭୂମିଦେବୀ ଭାରାକ୍ରାନ୍ତ ହୋଇକି ଯାଇଥିଲେ ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମା ଶିବ ଏବଂ ଅନ୍ୟ ଦେବତାମାନଙ୍କୁ ସବୁ ନେଇକିରି ଭଗବାନଙ୍କ ପାଖକୁ ଯାଇଥିଲେ, କ୍ଷୀରସାଗର ନିକଟକୁ ଯାଇଥିଲେ, କ୍ଷୀରସାଗର ନିକଟକୁ ଯାଇଥିଲେ, କ୍ଷୀରସାଗର ନିକଟ ଯାଇକରି ଭଗବାନ ସେଠି ସ୍ତୁତି କରିଥିଲେ ଭଗବାନଙ୍କର, ବ୍ରହ୍ମା ଶିବ ଏବଂ ଅନ୍ୟ ଦେବତାମାନେ। ଇନ୍ଦ୍ର ମଧ୍ୟ ସେଠି ଥିଲେ, ତେଣୁ ଭଗବାନ ଯାହା କହିଲେ ଇନ୍ଦ୍ର ମଧ୍ୟ ଶୁଣିଥିଲେ। ଇନ୍ଦ୍ରଙ୍କର ଯେଉଁ ରହିଛନ୍ତି, ଇନ୍ଦ୍ରଙ୍କର ଅଂଶରେ ଆସୁଛନ୍ତି ଅର୍ଜୁନ ଯିଏ ଭଗବାନଙ୍କର ସଖା। ତେଣୁ କିନ୍ତୁ ଭଗବାନଙ୍କର ଏଭଳି ଲୀଳା ଯେ ସମସ୍ତେ ମୋହିତ ହୋଇଯାଆନ୍ତି। ଭାଗବତ ପ୍ରଥମ ଶ୍ଳୋକରେ ସେ କଥା କହିଛନ୍ତି, ବ୍ୟାସଦେବ କହୁଛନ୍ତି ସେ କଥା, ମୁହ୍ୟନ୍ତି ଯତ୍ ସୁରେୟ। ଦେବତାମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ଆମେ ଦେଖିବା ଇନ୍ଦ୍ର କେତେଥର ମୋହିତ ହୋଇଛନ୍ତି, ତେଣୁ ଯଦିଓ ଜାଣୁଛନ୍ତି ସେ ଭଗବାନ, କିନ୍ତୁ କ୍ରୋଧ ଯେତେବେଳେ ଆସିଯାଇଛି, ଭଗବାନ ତାଙ୍କର ଯଜ୍ଞ ବହନ କରିଛନ୍ତି, ସେ ଆସିକରି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିବା କଥା, ପ୍ରଭୁ ମୋର କ୍ଷମା, ମୋତେ କ୍ଷମା କରନ୍ତୁ, ମୋର ଭୁଲ ହୋଇଯାଇଛି, ମୋର ଗର୍ବ ହୋଇଯାଇଛି, ଏକଥା ସେ ଜାଣିବା କଥା ଇନ୍ଦ୍ର। କିନ୍ତୁ ସେ କ୍ଷମା ପ୍ରାର୍ଥନା କ'ଣ କରିବେ, ବହୁତ କ୍ରୋଧରେ କୃଷ୍ଣଙ୍କୁ ଗାଳି ଦେଉଛନ୍ତି, ବିଭିନ୍ନ ପ୍ରକାର ଗାଳି ଦେଇଛନ୍ତି। ସେ ଦଶମ ସ୍କନ୍ଧ 25 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବାଚାଳଂ ବାଳିଶଂ ସ୍ତବ୍ଧଂ ଆଜ୍ଞଂ ପଣ୍ଡିତ ମାନିନଂ କୃଷ୍ଣମର୍ତ୍ତିମ ଉପାଶ୍ରିତ୍ୟ ଗୋପାମେ ଚକ୍ରୁର ପ୍ରିୟମ। ଏ ସାମାନ୍ୟ ବାଚାଳ ଛୋଟ ପିଲା ବାଚାଳ ଭଳି କଥା କହୁଛି, ବାଳିଶ ତା'ର କିଛି ବୁଦ୍ଧି ନାହିଁ, ସ୍ତବ୍ଧ ବହୁତ ଗର୍ବ ତା'ର ରହିଛି, ବାଚାଳଂ ବାଳିଶଂ ସ୍ତବ୍ଧ ଅଜ୍ଞ, କୌଣସି ପାଠ ମଧ୍ୟ ପଢ଼ିନାହିଁ, କିନ୍ତୁ ଭାବୁଛି ସେ ବହୁତ ପଣ୍ଡିତ ବୋଲି, ପଣ୍ଡିତ ମାନିନ ଆଜ୍ଞା ପଣ୍ଡିତ ମାନିନ କୃଷ୍ଣ ମର୍ତ୍ତେ ମୁଁ ପାଶ୍ରିତ, ସେହି କୃଷ୍ଣଙ୍କର କଥା ଯିଏକି ମର୍ତ୍ତ୍ୟବାସୀ ଜଣେ, ମର୍ତ୍ତ୍ୟ ଲୋକରେ ଦେହ ବହି ଦେବତା ହେଲେ ବି ମରେ ବୋଲି କୁହାଯାଏ, ଓଡ଼ିଆରେ ଅଛି ଆମର କଥା। ତେଣୁ ଇଏ ମର୍ତ୍ତ୍ୟ ଏଭଳି ଛୋଟ ବାଳକର କଥାକୁ ବ୍ରଜବାସୀମାନେ ଗ୍ରହଣ କରି ଗୋପାମେ ଚକ୍ରୁର ପ୍ରିୟମ ମୋର ପୂଜାକୁ ବନ୍ଦ କରିଦେଲେ, ଏହିଭଳି ଭାବରେ କ୍ରୋଧ ପ୍ରକାଶ କରି ଯେଉଁ ତାଙ୍କର ସବୁ ମେଘ ରହିଛନ୍ତି, ମେଘର ସେ ହେଉଛନ୍ତି ରାଜା, ମେଘମାନଙ୍କର ରାଜା ଇନ୍ଦ୍ର, ମଗବତ ବୋଲି କୁହାଯାଏ ତାଙ୍କୁ, ମଗବନ। ତେଣୁ ଏ ପ୍ରଳୟ ସମୟରେ ଯେଉଁ ମେଘ ବର୍ଷା ହୁଏ, ସମ୍ବର୍ତ୍ତକ ମେଘ, ସେହି ସମ୍ବର୍ତ୍ତକ ମେଘକୁ ସେ ଆଜ୍ଞା ଦେଲେ, ଯାହା ହେଉ ବ୍ରଜବାସୀମାନଙ୍କୁ ସବୁ ଧ୍ୱଂସ କରିଦିଅ, ନଷ୍ଟ କରିଦିଅ, ଏତେ ବର୍ଷ ଯଜ୍ଞ କଲେ, ଗୋଟିଏ ବର୍ଷ ଯଦି ବନ୍ଦ ହୋଇଗଲା ତାହେଲେ କ'ଣ ତାଙ୍କୁ ହତ୍ୟା କରିଦେବା ଆମେ। ଦେବତାମାନଙ୍କ ପୂଜାରେ ଏହିସବୁ ରହିଛି, ଅସୁବିଧା ସବୁ ରହିଛି, ଦେବତା ପୂଜାରେ ଏହିସବୁ ଅସୁବିଧା ରହିଛି। ଦେଖନ୍ତୁ ଆମର ଆଉ ଗୋଟେ ଉଦାହରଣ ରହିଛି, ଜଡ଼ ଆମେ ସେ କଥା କହିବାନି, ଆମର କମ୍ ସମୟ ରହିଛି, ଯାହା ହଉ ଜଡ଼ଭରତଙ୍କ କଥାରେ ମଧ୍ୟ ସେ କଥା ଅଛି, ଭଦ୍ରକାଳୀ ନିଜେ ଉପସ୍ଥିତ ହୋଇ ତାଙ୍କର ସବୁ ସେବକମାନଙ୍କୁ ହତ୍ୟା କରିଛନ୍ତି, ଦେବତା ପୂଜାରେ ସବୁ ପ୍ରକାର ଅସୁବିଧା ମଧ୍ୟ ରହିଛି। ଯାହା ହଉ ଏଇଭଳି ଭାବରେ ଯେତେବେଳେ ଆଜ୍ଞା ଦେଲେ, ସମ୍ବର୍ତ୍ତକ ମେଘ ଆସି ବ୍ରଜବାସୀମାନଙ୍କୁ ସବୁ ହତ୍ୟା କରିବା ପାଇଁ ସବୁ ଭୀଷଣ ବୃଷ୍ଟି କଲେ, ପଥର ଭଳି ପଥର ବୃଷ୍ଟି କଲେ, ଏଭଳି ଭାବରେ କଲେ। ବ୍ରଜବାସୀ ମାନେ ସବୁ ଖାଲି ବୃଷ୍ଟି ହେଲା ତା ନୁହଁ, ଅଣଚାଶ ମରୁତଙ୍କୁ ଆଜ୍ଞା, ଅଣଚାଶ ମରୁତ ତାଙ୍କର ଆଜ୍ଞା ଦିନ ରହିଛନ୍ତି, ଯଦିଓ ମରୁତ ମାନେ ଏ ଯେଉଁ ପବନ ସବୁ ରହିଛନ୍ତି ଅଣଚାଶ ପବନ, ଏମାନେ ହେଉଛନ୍ତି ପ୍ରକୃତରେ ଅସୁର ମାନେ, ସେମାନେ ସବୁ ଦିତିଙ୍କର ପୁତ୍ର, ଷଷ୍ଠ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ସେମାନେ କିନ୍ତୁ ଇନ୍ଦ୍ରଙ୍କର ଭାଇ ହେଇଯାଇଛନ୍ତି, ଇନ୍ଦ୍ରଙ୍କ ପାଖରେ ରହିଛନ୍ତି, ଇନ୍ଦ୍ରଙ୍କର ଅନୁଗାମୀ ରହିଛନ୍ତି। ସିଏ ତାଙ୍କୁ ଆଦେଶ ଦେଲେ ଭୀଷଣ ପବନ ବହିକରି ତାଙ୍କୁ ସବୁ ତାଙ୍କର ଘର ଫର ସବୁ ନଷ୍ଟ କରିଦିଅ। ଏବଂ ସେମାନେ ମଧ୍ୟ ଆସି ଭୀଷଣ ପବନ ବହିବା ପାଇଁ ଆରମ୍ଭ କଲେ, ଏବଂ ନିଜେ ଇନ୍ଦ୍ର ଆସି ଐରାବତ ହାତୀ ଉପରେ ଆସି ସବୁ ଗୋବର୍ଦ୍ଧନକୁ ସବୁ କ'ଣ ବଜ୍ର ନିକ୍ଷେପ କରିବା ପାଇଁ ଆସିଲେ। ଏଇଭଳି ଭାବରେ ଅବସ୍ଥା ଆସିଗଲା। ବ୍ରଜବାସୀମାନେ ବହୁତ ବ୍ୟତିବ୍ୟସ୍ତ ହୋଇ, ବହୁତ ବ୍ୟତୀତ ହୋଇ କୃଷ୍ଣଙ୍କୁ ସବୁ ପ୍ରାର୍ଥନା କଲେ, କୃଷ୍ଣ କୃଷ୍ଣ ଆମକୁ ରକ୍ଷା କର। ଏଇଭଳି ଭାବରେ ସମସ୍ତଙ୍କର ବର୍ତ୍ତମାନ ଚିନ୍ତା କଲେ, ଆମେ ଯେଉଁ ଇନ୍ଦ୍ର ପୂଜା କରୁଥିଲୁ, ଇନ୍ଦ୍ର ପୂଜା ଯେଉଁ ବନ୍ଦ ହୋଇଗଲା, ସେଇଥିପାଇଁ ଇନ୍ଦ୍ର ଏଇଭଳି ଭାବରେ କୋପ ପ୍ରକାଶ କରୁଛନ୍ତି। ଏଇଭଳି ଭାବରେ ବର୍ତ୍ତମାନ ମଧ୍ୟ କୃଷ୍ଣଙ୍କୁ ସେ କହୁଛନ୍ତି, ଇନ୍ଦ୍ର ପୂଜା ଆମେ କରୁଥିଲୁ, ତୁମେ ମନା କଲ ଆମକୁ କରିବା ପାଇଁ, ଦେଖ ବର୍ତ୍ତମାନ କିଭଳି ଭାବରେ ଇନ୍ଦ୍ର ଆମର ବ୍ୟବସ୍ଥା କରୁଛନ୍ତି। ତେଣୁ ଭଗବାନ ଚିନ୍ତା କଲେ, ଭଗବାନ ସବୁକିଛି କରିପାରିବେ, ଭଗବାନ ଇନ୍ଦ୍ରଙ୍କର ଯେଉଁ ବର୍ଷା ହେଉଛି ସବୁ ବନ୍ଦ କରିଦେଇପାରିବେ, ବହୁତ ରହି ଭଗବାନ ସର୍ବଶକ୍ତିମାନ, ସବୁକିଛି କରିପାରିବେ, କିନ୍ତୁ ସିଏ ଗୋଟେ ଲୀଳା କଲେ, ଏ ଗୋବର୍ଦ୍ଧନ ଧାରଣ ଲୀଳାଟି କଲେ ଭଗବାନ। ତେଣୁ ସେ ଚିନ୍ତା କଲେ, ସେ କହୁଛନ୍ତି, ତସ୍ମାତ୍ ମତ୍ ଶରଣଂ ଗୋଷ୍ଠଂ ମନ୍ନାତ୍ ମତ୍ ପରିଗ୍ରହଂ ଗୋପାୟସେ ଆତ୍ମଯୋଗେନ ସ୍ୱୟଂ ମେ ବ୍ରତ ଆହିତ। ଭଗବାନ ନିଜର କଥାକୁ ସ୍ମରଣ କଲେ, ଭଗବାନଙ୍କର ଇଏ ଗୋଟେ ବ୍ରତ, ଆଜି ଏ ଯେଉଁ ଗୋବର୍ଦ୍ଧନ ପୂଜା କରୁଛେ ଆମର ଇଏ ଗୋଟେ ବ୍ରତ, ଆଜି ଯେଉଁମାନେ ଗୋବର୍ଦ୍ଧନ ପୂଜା କରୁଛନ୍ତି ବୈଷ୍ଣବ ରୀତିରେ, ସେମାନେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ ରହିବେ, ଏଇଟା ଆମର ଗୋଟେ ବ୍ରତ। ବିଭିନ୍ନ ପ୍ରକାର ବ୍ରତ ରହିଛି ଭକ୍ତମାନଙ୍କର, ଭଗବାନଙ୍କର କ'ଣ ବ୍ରତ, ଆମେ ଭଗବାନ ପାଇବା ପାଇଁ ବ୍ରତ କରୁଛେ, ଭଗବାନ କ'ଣ ପାଇଁ ବ୍ରତ କରିବେ ନା, ଭଗବାନ ମଧ୍ୟ ଭକ୍ତ ବତ୍ସଳ, ଭକ୍ତଙ୍କ ପ୍ରୀତି ପାଇଁ ସେ ମଧ୍ୟ ବ୍ରତ ରଖିଛନ୍ତି। ଭଗବାନ ବ୍ରତ କ'ଣ ନା, ଭଗବାନ ବ୍ରତ ହେଉଛି, ଯିଏ ମୋର ଶରଣରେ ଆସିବ ମୁଁ ତାକୁ ରକ୍ଷା କରିବି। ରାମାୟଣରେ ଏ କଥାଟି ରହିଛି, ମହର୍ଷି ବାଲ୍ମୀକି ଏ କଥା କହିଛନ୍ତି, ଶକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଜାତତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଏତଦ୍ ବ୍ରତଂ ମମ। ଏ ଭଗବାନ ବ୍ରତ, ଭଗବାନ ବ୍ରତ କ'ଣ ନା, ଥରେ ଯଦି ଶକୃଦପି, ଥରେ ଯଦି ଆମେ ଭଗବାନଙ୍କ ଶରଣରେ ଯାଇକରି କହିବା, ପ୍ରଭୁ ମୁଁ ଆପଣଙ୍କର ମୋତେ ରକ୍ଷା କରନ୍ତୁ, ସକୃଦପି ପ୍ରପନ୍ନାୟ ତବା ସ୍ମିତି ଚ ଜାତତେ, ଏ ପ୍ରଭୁ ମୁଁ ଆପଣଙ୍କର ଏତିକି ପ୍ରାର୍ଥନା କରିଦେବା ଗୋଟିଏ ଥର। ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟମାନଙ୍କ କଥା କ'ଣ କହିବା, ଯେତେ ଜୀବ ଅଛନ୍ତି ସମସ୍ତଙ୍କୁ ଭଗବାନ ଅଭୟ ପ୍ରଦାନ କରନ୍ତି। ଭଗବାନଙ୍କର ଇଏ ହେଉଛି ବ୍ରତ। ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଭଗବାନ ଯେତେବେଳେ ସୀତାଙ୍କର ଅନ୍ୱେଷଣରେ ଯାଇକି ପହଞ୍ଚିଗଲେ, ଲଙ୍କା ପାଖରେ ପହଞ୍ଚିଗଲେ, ସମୁଦ୍ର ଏପଟେ ରହିଛନ୍ତି, ସମୁଦ୍ର ସେତୁ ବନ୍ଧନ କରିବା ପାଇଁ ଚେଷ୍ଟା ଚାଲିଛି, ସେହି ସମୟରେ ବିଭୀଷଣ ଆସିଥିଲେ ଭଗବାନଙ୍କ ଶରଣରେ, ଏବଂ ଅନ୍ୟମାନେ କହୁଥିଲେ ଭଗବାନ ରାମଚନ୍ଦ୍ରଙ୍କର ପାର୍ଷଦମାନେ, ସେମାନେ କହିଲେ ବିଭୀଷଣ ଇଏ ହେଉଛି ଶତ୍ରୁପକ୍ଷର ଲୋକ, ଆମେ ତାକୁ ଶରଣ ଦେବା ଠିକ୍ ହେବ ନାହିଁ। କିନ୍ତୁ ଭଗବାନ ଏହି ଶ୍ଳୋକଟି କହିଲେ, ଯିଏ ମୋର ଶରଣରେ ଆସିବ ମୁଁ ତାକୁ ସୁରକ୍ଷା ପ୍ରଦାନ କରିବି, ଇଏ ହେଉଛି ଭଗବାନ ବ୍ରତ। ତେଣୁ ଭଗବାନ ଏ କଥା ନିଜର ବ୍ରତ କଥା ଚିନ୍ତା କରି କ'ଣ କଲେ ନା, ଇତି ଉକ୍ତେ ଏକେନ ହସ୍ତେନ, ଭଗବାନ ସାଙ୍ଗେ ସାଙ୍ଗେ ଯାଇଗଲେ। ଭଗବାନ ସେତେବେଳେ ରହୁଥିଲେ ଗୋବର୍ଦ୍ଧନ ଏବଂ ଯେଉଁ ରହିଛନ୍ତି ବୃନ୍ଦାବନ ମଝିରେ ଗୋଟେ ସ୍ଥାନ ରହିଛି, ସେ ସ୍ଥାନର ନାମ ହେଉଛି ବସୌତି, ସେହି ସ୍ଥାନରେ ରହୁଥିଲେ ଭଗବାନ ସେ ସମୟରେ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଗଲେ, ଗୋବର୍ଦ୍ଧନ ପାଖକୁ ପହଞ୍ଚିଗଲେ, ଗୋଟିଏ ଡିଆଁରେ ଯାଇ ସେଠି ପହଞ୍ଚିଗଲେ ଭଗବାନ। ଭଗବାନ ପାଇଁ କିଛି ଅସମ୍ଭବ ନୁହଁ, ଗୋଟିଏ ପାଦ ବଢ଼େଇ ଦେଲେ ଏ କ'ଣ, ତ୍ରିଲୋକକୁ ଅତିକ୍ରମ କରିଗଲା ଗୋଟିଏ ପାଦ ଭଗବାନଙ୍କର। ଏତେ ରହିଛି ଭଗବାନ ବାମନ ଦେବ ରୂପରେ। ଯେତେବେଳେ ତାଙ୍କର ବାମ ପାଦକୁ ଉର୍ଦ୍ଧ୍ୱକୁ ଉତ୍ତୋଳନ କରୁଥିଲେ ସେହି ସମୟରେ ସ୍ୱର୍ଗ ଲୋକଠୁ ଆରମ୍ଭ କରି ଯେତେ ଉପରେ ଲୋକ ରହିଛି ମହତ ଲୋକ ଜନଲୋକ ତପଲୋକ ବ୍ରହ୍ମଲୋକ ପର୍ଯ୍ୟନ୍ତ ସବୁ ପାର ହେଇକିରି ଭଗବତ ମାନେ କ'ଣ ଏ ବୈକୁଣ୍ଠ ଯେଉଁ ଭୌତିକ ଜଗତ ରହିଛି ଆ ଉପରେ ସାତଟି ଆବରଣ ରହିଛି। ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା। ଏଇସବୁ ଆବରଣକୁ ଭେଦ କରି ଭଗବାନଙ୍କ ପାଦ ନଖ ଯାଇ ପହଞ୍ଚିଗଲା ଚିତ୍ ଜଗତରେ ପହଞ୍ଚିଗଲା। ତେଣୁ ଭଗବାନ ଗୋଟିଏ ଡିଆଁରେ ପହଞ୍ଚିଗଲେ ଗୋବର୍ଦ୍ଧନ ପାଖରେ। ଇତି ଉକ୍ତି କେନ ଏକେନ ହସ୍ତେନ ଭଗବାନ ଦୁଇ ହାତ ଲଗାଇ ନାହାନ୍ତି, ଗୋଟିଏ ହାତରେ ଟେକିଦେଲେ ପାହାଡ଼କୁ ଗୋବର୍ଦ୍ଧନ ପର୍ବତକୁ। ଇତି ଉକ୍ତି ଏକେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନାଚଳମ ଅଚଳ ସେ ଗୋବର୍ଦ୍ଧନ, କିନ୍ତୁ ତାକୁ ଚଳାଇଦେଲେ ଗୋଟିଏ ହାତରେ ଟେକିଦେଲେ ଭଗବାନ କୃତ୍ୱା ଗୋବର୍ଦ୍ଧନ ଚଳମ। ଏବଂ ଆମର ଯେତେ ବଡ଼ ବଡ଼ ମଲ୍ଲ ଅଛନ୍ତି, ଯେତେ ୱେଟ୍ ଲିଫ୍ଟିଂ ସବୁ ଚାମ୍ପିଅନ୍ ସବୁ ରହିଛନ୍ତି, 100 କେଜି କିଏ 200 କେଜି ସବୁ ଉଠାଉଛନ୍ତି, ଓଜନ ଉଠାଉଛନ୍ତି, କିନ୍ତୁ ଉଠେଇକିରି କ'ଣ କରିବେ, ଟେକିଦେଇ ପକାଇଦେବେ, ସେଇଥିରେ ପ୍ରାଇଜ୍ ପାଇଯିବେ। କିନ୍ତୁ ଭଗବାନ ଖାଲି ଟେକିଦେଲେ ନାହିଁ, ଦଧାର ଲୀଳା କୃଷ୍ଣ ଲୀଳାରେ ଧାରଣ କଲେ ଭଗବାନ ଧାରଣ କରିଛନ୍ତି। ଦେଖନ୍ତୁ ଦଧାର ଲୀଳା ଲୀଳାରେ ଖେଳରେ ଖେଳରେ ଧାରଣ କରିଛନ୍ତି ଭଗବାନ, କଷ୍ଟ କରିବାକୁ ପଡ଼ିଲା ନାହିଁ ଭଗବାନଙ୍କୁ। ଦଧାର ଲୀଳା କୃଷ୍ଣ କିଭଳି ଖେଳରେ ଖେଳରେ ଧାରଣ କଲେ ନା, ଛତ୍ରାକମିବ ବାଳକ, ଗୋଟେ ଛୋଟ ପିଲା ଯେମିତି ଗୋଟେ ଛତୁକୁ ଉପାଡ଼ି ପକାଏ ସେହିଭଳି ଭାବେ ଭଗବାନ ଉପାଡ଼ି ଦେଲେ। ଏବଂ 7 ଦିନ 7 ରାତି ଧରିକି ରଖିଲେ, କିଭଳି ଧାରଣ କଲେ ନା, ବାମ ହାତର କାଳିଆ ଆଙ୍ଗୁଠିର ନଖ ଉପରେ ଧାରଣ କଲେ ଭଗବାନ। ନଖ ଉପର ଗୋବର୍ଦ୍ଧନ ଧାରୟୋ ନିରଖର ହେଇ ନର ନାରୀ ଶ୍ୟାମ ଶ୍ୟାମ ଶ୍ୟାମ, ଏଗୋଟି ଆଚାର୍ଯ୍ୟ ଜଣେ ସଙ୍ଗୀତ ରଚନା କରିଛନ୍ତି। ବାମ ହାତ କାଳିଆ ଆଙ୍ଗୁଠିର ନଖ ଉପରେ ଧାରଣ କଲେ ଭଗବାନ ଗୋବର୍ଦ୍ଧନକୁ। ତେଣୁ ଭଗବାନ ଗୋବର୍ଦ୍ଧନ ଧାରଣ କରି ସେ କହୁଛନ୍ତି ଯେ ତମେ ଆଉ ବ୍ୟସ୍ତ ହୁଅ ନା, ମନ ଦୁଃଖ କର ନା, ଶୀଘ୍ର ପଳାଇ ଆସ ଏଠିକି, ଏଇ ଯେଉଁ ଗୋବର୍ଦ୍ଧନ ତଳକୁ ପଳାଇ ଆସ। ତେଣୁ ବ୍ରଜବାସୀମାନେ ଚିନ୍ତା କରୁଛନ୍ତି ଯେ ଏଇ ଯେଉଁ ଗୋବର୍ଦ୍ଧନ ରହିଛି ଇଏ 3 କୋଶର ଗୋବର୍ଦ୍ଧନ, କିନ୍ତୁ ଯେଉଁ ରହିଛି କ'ଣ ଯେଉଁ ରହିଛି ବୃନ୍ଦାବନ, ଇଏ ହେଉଛି 16 କୋଶର ବୃନ୍ଦାବନ। 3 କୋଶର ଗୋବର୍ଦ୍ଧନ ତଳେ କେମିତି 16 କୋଶର ବୃନ୍ଦାବନ ଜାଗା ହେବେ, କେମିତି ଲୋକ ରହିବେ, କେମିତି ଚିନ୍ତା କରୁଛନ୍ତି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ସେ କଥା। ତେଣୁ ଏଇଟାର ସମାଧାନ ହେଉଛି କ'ଣ ନା, ଭଗବାନଙ୍କର ହସ୍ତସ୍ପର୍ଶରେ ଗୋବର୍ଦ୍ଧନ ନିଜକୁ ବିସ୍ତାର କରିଛନ୍ତି। ଯେଉଁ ହନୁମାନ ଯେଉଁ ବିସ୍ତାର କରିଥିଲେ, ନିଜକୁ ବିସ୍ତାର କରି ଡେଇଁଥିଲେ, ସେଭଳି ଭାବରେ ଗୋବର୍ଦ୍ଧନ ମଧ୍ୟ ବିସ୍ତାରିତ ହୋଇଛନ୍ତି। 16 କୋଷ କ'ଣ ବୃନ୍ଦାବନ, ସମଗ୍ର ତ୍ରିଭୁବନ ମଧ୍ୟ ଆସି ରହିଯାଇପାରିବ ଭଗବାନ, ସେ ସବୁ ଶକ୍ତି ରହିଛି ଭଗବାନଙ୍କର। ତେଣୁ ଆସ୍ତେ ଆସ୍ତେ ବ୍ରଜବାସୀମାନେ ତାଙ୍କର ଶଗଡ଼ରେ ତାଙ୍କ ଜିନିଷପତ୍ର ସବୁ ଧରି ଗାଭୀମାନଙ୍କୁ ଆଣି ଏସବୁ ଆସି ପହଞ୍ଚିଗଲେ, ତା ତଳେ ସବୁ ଆଶ୍ରୟ ନେଲେ, ଗୋବର୍ଦ୍ଧନ ତଳେ ଆଶ୍ରୟ ନେଲେ। ଏବଂ ଏଣେ ସବୁ ଭୀଷଣ ଚାଲିଛି, ଭୀଷଣ ବୃଷ୍ଟିପାତ ଚାଲିଛି, ବଜ୍ରପାତ ଚାଲିଛି, 49 ପବନ ବହୁଛନ୍ତି, କିନ୍ତୁ ତା ଭିତରେ ସୁରକ୍ଷିତ ରହିଛନ୍ତି ସମସ୍ତେ, ଏୟାର କଣ୍ଡିସନ ଭଳି ରହିଛି, କିଛି ଅସୁବିଧା ନାହିଁ କାହାର। 7 ଦିନ 7 ରାତି ଧରି ଭଗବାନ ଯେଉଁ ଧାରଣ କଲେ, ଗୋଟିଏ ପଦ ମଧ୍ୟ ଭଗବାନ ଏପଟ ସେପଟ କରିନାହାନ୍ତି, ଗୋଟିଏ ପଦରେ ଯେମିତି ଠିଆ ହେଇଛନ୍ତି ସେଇଭଳି ଭାବରେ ଷ୍ଟାଚ୍ୟୁ ଭଳି ରହିଗଲେ ଭଗବାନ, ଯେମିତି ମୂର୍ତ୍ତି ରୂପରେ ରହନ୍ତି ଭଗବାନ ସେଇଭଳି ଭାବରେ ରହିଗଲେ। ଗୋଟିଏ ପାଦକୁ ମଧ୍ୟ ଏପଟ ସେପଟ କରିନାହାନ୍ତି, ବା ହାତକୁ ମଧ୍ୟ ଏପଟ ସେପଟ କରିନାହାନ୍ତି। ଯେଉଁ ବାମ ହାତ କାଳିଆ ଆଙ୍ଗୁଠି ଧାରଣ କରିଥିଲେ ସେଇ ବାମ ହାତ, ଡାହାଣ ହାତକୁ ପରିବର୍ତ୍ତିତ କରିନାହାନ୍ତି। ଏବଂ ଯେଉଁ ଧାରଣ କରିଛନ୍ତି ତ୍ରିଭଙ୍ଗ ଠାଣିମରେ ରହିଛନ୍ତି ମଧ୍ୟ ଭଗବାନ, ମଧ୍ୟ ଆମର ପ୍ରଭୁପାଦ ମହାରାଜ ଯେଉଁ ଚିତ୍ର କରିଛନ୍ତି ସେଥିରେ ମଧ୍ୟ ସେଇଭଳି ଭାବେ ଦେଖାଯାଇଛି। ବହୁତ କଷ୍ଟ କରିକି ଧରିଛନ୍ତି ତା ନୁହଁ, ତ୍ରିଭଙ୍ଗ ଠାଣିରେ ଯେଉଁଭଳି ଭାବରେ ଭଗବାନ ରହନ୍ତି, ବଂଶୀବାଦନ କରନ୍ତି, ସେଇଭଳି ଭାବରେ ପର୍ବତକୁ ଧାରଣ କରିଛନ୍ତି। 7 ଦିନ 7 ରାତି ଏଇଭଳି ଭାବରେ ଇନ୍ଦ୍ର ତାଙ୍କ ପ୍ରବଳ ବୃଷ୍ଟି କଲେ, ଏତେ ଚେଷ୍ଟା ଥିଲା ସବୁ ସମ୍ବର୍ତ୍ତକ ମେଘର, ଯେତେ ଥିଲା ଶକ୍ତି ଥିଲା ସବୁ ଚେଷ୍ଟା କଲେ। ଇନ୍ଦ୍ର ବଜ୍ର ପ୍ରହାର କରିବା ପାଇଁ ବଜ୍ର ପ୍ରହାର କରୁଛନ୍ତି, ଘନ ଘନ ବଜ୍ର ପ୍ରହାର କରୁଛନ୍ତି। ଅଣଚାଶ ମରୁତ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରିକିରି କରୁଛନ୍ତି, କିନ୍ତୁ ଗୋବର୍ଦ୍ଧନର ଗୋଟିଏ ବୃକ୍ଷର ପତ୍ରଟି ମଧ୍ୟ ଛେଦନ ହୋଇପାରିଲା ନାହିଁ। ଏଇଭଳି ଭଗବାନଙ୍କର ଶକ୍ତି ରହିଛି, ସୁଦର୍ଶନ ଦ୍ୱାରା ସମସ୍ତେ ସୁରକ୍ଷିତ ରହିଛନ୍ତି। ତେଣୁ ସାତ ଦିନ ସାତ ରାତି କାଳ କୌଣସି ବ୍ରଜବାସୀମାନେ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି କି ଭଗବାନ ମଧ୍ୟ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି। ଭଗବାନଙ୍କ ଯେଉଁ ରୂପ ରହିଛି ସେ ରୂପ ମାଧୁରକୁ ସେମାନେ ପାଳନ କରୁଛନ୍ତି। ଭଗବାନ ଏଇ ଯେଉଁ ଗୋବର୍ଦ୍ଧନ ଲୀଳାଟି କରିଥିଲେ, ଅନେକ ତାଙ୍କର ମନମାଂଛା ଥିଲା, ସେଇଟା ପୂରଣ ହେଲା। କାରଣ ଭଗବାନ ସକାଳେ ଯେତେବେଳେ ହୁଏ ସେତେବେଳେ ସେ ଚାଲିଯାଆନ୍ତି। ଛୋଟ ପିଲା ଥିଲାବେଳେ ବତ୍ସାଚାରଣ କରୁଥିଲେ, ଟିକିଏ ବଡ଼ ହୋଇଗଲେ ପୌଗଣ୍ଡ ବୟସ ଯେତେବେଳେ ଆସିଗଲା ଷଷ୍ଠ ବର୍ଷରୁ ଭଗବାନ ଗାଭୀମାନଙ୍କୁ ଗୋଚାରଣ କରିବା ପାଇଁ ନିଅନ୍ତି। ଏଇଭଳି ଭାବରେ ସକାଳ ହୋଇଗଲେ ଚାଲିଯାଆନ୍ତି, ସେ ବୃନ୍ଦାବନକୁ ଚାଲି ବଣକୁ ଚାଲିଯାଆନ୍ତି, ବତ୍ସାଚାରଣ କରନ୍ତି ନହେଲେ ଗାଭୀ ଚାରଣ କରନ୍ତି। ଏବଂ ସନ୍ଧ୍ୟାବେଳେ ଯେତେବେଳେ ଆସନ୍ତି ସେତେବେଳେ ମାଆଙ୍କ ଗୃହରେ ରୁହନ୍ତି। ତେଣୁ ସବୁ ବ୍ରଜବାସୀମାନେ ଚାହାନ୍ତି କୃଷ୍ଣଙ୍କୁ ନିଜ ପାଖରେ ରଖିବା ପାଇଁ ବା କୃଷ୍ଣଙ୍କ ସହିତ ସଙ୍ଗ କରିବା ପାଇଁ ସବୁ ବ୍ରଜବାସୀମାନେ ଚାହାନ୍ତି, କିନ୍ତୁ ସେ ସୁଯୋଗ ମିଳୁନଥିଲା। ଆ ପୂର୍ବରୁ ଗୋଟେ ଥର ଯଦିଓ ସେମାନେ ସୁଯୋଗ ପାଇଥିଲେ କିନ୍ତୁ ସେମାନେ ଜାଣିନଥିଲେ ସେ କଥା। ଯେଉଁ ଭଗବାନ ଯେତେବେଳେ ପାଞ୍ଚ ବର୍ଷରେ ହେଇଥିଲେ ସେତେବେଳେ ବ୍ରହ୍ମା ତାଙ୍କର ବତ୍ସାମାନଙ୍କୁ ସବୁ ଚୋରି କରି ନେଇଯାଇଥିଲେ, ହରଣ କରି ନେଇଯାଇଥିଲେ, ଏବଂ ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ହରଣ କରି ନେଇଯାଇଥିଲେ। ଅଘାସୁର ଯେତେବେଳେ ବଦ୍ଧ କରିଥିଲେ ଭଗବାନ, ସେଇ ସମୟରେ ଏ ଲୀଳାଟି ହେଇଥିଲା। ଗୋଟିଏ ବର୍ଷ କାଳ ବ୍ରହ୍ମା ସେମାନଙ୍କୁ ସବୁ ନେଇକିରି ଯେଉଁ ଗୁଫାରେ ରଖିକି ତାଙ୍କର ଧାମକୁ ଗଲେ, ତାଙ୍କର ଯେଉଁ ବ୍ରହ୍ମଲୋକ ରହିଛି ସେଠୁ ଯାଇକି ଗୋଟିଏ ମୁହୂର୍ତ୍ତରେ ଆସି ପହଞ୍ଚିଗଲା ବେଳକୁ ଆ ଭିତରେ ଗୋଟିଏ ବର୍ଷ ବିତିଗଲାଣି। ବୃନ୍ଦାବନରେ ଗୋଟିଏ ବର୍ଷ ବିତିଗଲାଣି, ଭଗବାନଙ୍କୁ ଯେଉଁ ଲୀଳା ଚାଲିଥିଲା ସେଇ ଲୀଳା ଚାଲିଛି। ବ୍ରହ୍ମା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ପ୍ରକୃତରେ ଭଗବାନ ନିଜକୁ ବିସ୍ତାର କରିଥିଲେ, ବିସ୍ତାର କରି ଯେତିକି ସଂଖ୍ୟକ ବାଳକ ଥିଲେ ସାଙ୍ଗ ଥିଲେ ସେତିକି ସଂଖ୍ୟକ ସାଙ୍ଗ ସେ ହୋଇଯାଇଥିଲେ, ଯେତିକି ସଂଖ୍ୟକ ବତ୍ସା ଥିଲେ ସେତିକି ସଂଖ୍ୟକ ବତ୍ସା ସେ ହୋଇଯାଇଥିଲେ। ଏବଂ ତାଙ୍କର ପିତାମାତାମାନେ ବା ଗାଭୀମାନେ ସେ ଜାଣିପାରିଲେ ନାହିଁ, ଇଏ ହେଉଛନ୍ତି ଆମର ପୁଅ ନୁହଁ ବୋଲି, ଆମର ପିଲା ନୁହଁ ବୋଲି ଜାଣିପାରିଲେ ନାହିଁ, ସେ ଜାଣିପାରିଲେ ନାହିଁ ଇଏ କୃଷ୍ଣ ବୋଲି ସେ ଜାଣିପାରିଲେ ନାହିଁ, କେହି ଜାଣିପାରିଲେ ନାହିଁ, ବ୍ରଜବାସୀମାନେ କେହି ଜାଣିପାରିଲେ ନାହିଁ, ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି, ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି ସେ ଲୀଳାଟି, ସେ କଥାଟି ଗୁହ କଥା। କେବଳ ଜାଣିଲେ ବଳରାମ ଜାଣିଲେ, ବର୍ଷେ ପୁରିବାକୁ ସାତ ଆଠ ଦିନ ଥିଲା, ବଳରାମ ଜାଣିପାରିଲେ। ଯାହା ହଉ ଏ ଲୀଳାଟି ରହିଛି। ତେଣୁ କେହି ସମସ୍ତେ ଚାହୁଁଥିଲେ କୃଷ୍ଣଙ୍କ ସହିତ ଏକ ହେଇକି ରହିବା ପାଇଁ, କୃଷ୍ଣଙ୍କ ସହିତ ମିଶିକି ରହିବା ପାଇଁ, କୃଷ୍ଣଙ୍କ ସଙ୍ଗ କରିବା ପାଇଁ, କିନ୍ତୁ ସବୁ ସମୟରେ ସୁଯୋଗ ମିଳୁନଥିଲା। କେତେବେଳେ ଯଦି ଗୋଟିଏ କ୍ଷଣ ଦେଖିଦେଲେ ସେତିକିରେ ସେମାନେ କୃତାର୍ଥ ହୋଇଯାଉଥିଲେ। ଅଟତି ଯଦ୍ଭବାନନିକାନନମ୍ ତ୍ରୁଟି ଯୁଗାୟତେ ତ୍ୱାମ ପଶ୍ୟତାମ୍ କୁଟୀଳଂ କୁନ୍ଦଳଂ ଶ୍ରୀମୁଖଂ ଚତେ ଜଡ଼ଉ ଦୀକ୍ଷତା ପଦ୍ମକ୍ରୋଦୃଶା। ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ଗୋପୀମାନେ ସେ କଥା କହୁଛନ୍ତି। ସକାଳ ହୋଇଗଲେ ଭଗବାନ ଚାଲିଯାଆନ୍ତି, ଅଟତି ଯତ୍ ଭବାନ ଅନି କାନନମ୍, ସକାଳ ହେଲେ ସେ ଚାଲିଲେ, କାନନକୁ ଚାଲିଲେ, କ'ଣ ଚାକିରି ଜୟନ କରିବା ପାଇଁ ଚାଲିଲେ, ଗୋଚାରଣ ଚାକିରି ଜୟନ କରିଥିଲେ ଭଗବାନ। ଅଟତି ଯତ୍ ଭବାନ ଅନି କାନନ ତ୍ରୁଟି ଯୁଗାୟତେ ତ୍ୱମ ଅପଶ୍ୟତାମ୍, ଭଗବାନଙ୍କର ଅଦର୍ଶନରେ ତାଙ୍କୁ ଯେତେ ନ ଦେଖି ପାରୁଥିଲେ ସେତେବେଳେ ଗୋପୀମାନଙ୍କର ଗୋଟିଏ ତ୍ରୁଟି ଗୋଟିଏ କ୍ଷଣ ତାଙ୍କୁ ଲାଗୁଥିଲା, ଯୁଗ ଭଳି ବର୍ଷ ବର୍ଷ ଭଳି ଲାଗୁଥିଲା, ଏଭଳି ଲାଗୁଥିଲା। ଏବଂ ଯେତେବେଳେ ସେ ସନ୍ଧ୍ୟାବେଳେ ଫେରୁଥିଲେ, କୁଟିଳଂ କୁନ୍ତଳଂ ତାଙ୍କର ଯେଉଁ ରୂପ ରହିଛି ବହୁତ ସୁନ୍ଦର ରୂପ ରହିଛି, ମୁଖ ପଦ୍ମ ରହିଛି, ତାର ତାଙ୍କର ଯେଉଁ କେଶ ସବୁ ରହି କେଶରାଜି ରହିଛି, ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନଙ୍କର ମୁଖ। କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚତେ, ବହୁତ ସୁନ୍ଦର ମୁଖ। ଜଡ଼ ଉଦୀକ୍ଷତାଂ ପକ୍ଷମକୁ ଦୃଶାମ, ଯେତେବେଳେ ଦେଖୁଥିଲେ ଯେତେବେଳେ ଚକ୍ଷୁରେ ପଲକ ପଡ଼ିଯାଉଥିଲା ସେତେବେଳେ ସେ ପଲକ ଉପରେ କ୍ରୋଧ ପ୍ରକାଶ କରୁଥିଲେ, କାହିଁକି ଆମର ଚକ୍ଷୁରେ ପଲକ ହେଲା। ଗୋଟିଏ ମୁହୂର୍ତ୍ତ ଦେଖିବା ପାଇଁ ଚାହୁଁନଥିଲେ ନ ଦେଖିକି ରହିବା ପାଇଁ ଗୋଟିଏ ମୁହୂର୍ତ୍ତ ମଧ୍ୟ, ଚକ୍ଷୁ ପଲକ ପଡ଼ିବାରେ କେତେ ସମୟ ଲାଗିବ, କିନ୍ତୁ ସେତିକି ସମୟ ମଧ୍ୟ ସେ ଦର୍ଶନରେ ବହୁତ କ୍ରୋଧ ଆସୁଥିଲା ତାଙ୍କର। କିନ୍ତୁ ଆଜି ଭଗବାନ ଯେଉଁ ଏଇ ଲୀଳାଟି କଲେ, ସାତ ଦିନ ସାତ ରାତି ଧରି ଗୋଟିଏ ସ୍ଥାନରେ ରହିଲେ, ସମସ୍ତେ ତାଙ୍କ ଚାରିପଟେ ରହିଛନ୍ତି କିନ୍ତୁ କେହି କୃଷ୍ଣଙ୍କର ପଛପଟ ଦେଖିପାରୁନାହାନ୍ତି, କେହି କୃଷ୍ଣଙ୍କର ପିଠି ଦେଖିପାରୁନାହାନ୍ତି, ସମସ୍ତେ ଭଗବାନଙ୍କର ମୁଖ ଦେଖୁଛନ୍ତି। ଭଗବାନ ସେ ସବୁଠାରେ ବିଦ୍ୟମାନ, ସର୍ବଥ ପାଣି ପାଦଂ ତତ୍ ସର୍ବତୋଖି ଶିରୋମୁଖଂ ସର୍ବତ୍ର ଶ୍ରୁତିମଲ୍ଲୋକେ ସର୍ବମହାମୃତ ତିଷ୍ଠତି, ଭଗବତ ଗୀତା ତେର ଅଧ୍ୟାୟରେ ଭଗବାନ କହିଲେ ସବୁଠାରେ ତାଙ୍କର ମୁଖ ରହିଛି, ସବୁଠାରେ ତାଙ୍କର ହାତ ରହିଛି, ସବୁଠାରେ ତାଙ୍କର ପାଦ ରହିଛି। ତେଣୁ ଭଗବାନ ଏହିଭଳି ଭାବରେ ନିଜକୁ ଏଇ ସେଇଭଳି ଭାବରେ ଗୋଟେ ଐଶ୍ୱର୍ଯ୍ୟ ପ୍ରକାଶ କରିଥିଲେ। ସମସ୍ତେ ଭଗବାନ ମୁଖକୁ ଦେଖୁଛନ୍ତି, କେହି ଭଗବାନ ପଛପଟ ଦେଖୁନାହାନ୍ତି, ଏବଂ ତାଙ୍କର ରୂପ ମାଧୁରୀକୁ ପାନ କରି ଚାଲୁଛନ୍ତି। ଆଉ କାହାର ସୁଖ କୁହାଯାଏ ନାହିଁ ଯେ ବହୁତ କଷ୍ଟ ହେଲା ତାଙ୍କୁ ସବୁ, ବ୍ରଜବାସୀମାନଙ୍କୁ ସେମାନେ ଏତେ ସବୁ ରହିଲେ, ଏତେ ସାତ ଦିନ ସାତ ରାତି ଠିଆ ହେଇକି ରହିଲେ, କି ବସିନାହାନ୍ତି, କିଏ ଆରାମ ନେଇନାହାନ୍ତି, ସମସ୍ତେ ଗାଭୀମାନଙ୍କଠୁ ଆରମ୍ଭ କରି ବ୍ରଜବାସୀମାନେ ସମସ୍ତେ ଭଗବାନଙ୍କ ମୁଖରେ ଏତେ ସୌନ୍ଦର୍ଯ୍ୟ ରହିଛି, ଏତେ ଅମୃତ ରହିଛି, ସେମାନେ ଅମୃତ ପାନ କରୁଥିଲେ। ଏବଂ ଭଗବାନ ଯେତେବେଳେ କହିବେ ତୁମେ ଯାଅ, ବର୍ତ୍ତମାନ ଇନ୍ଦ୍ର ବନ୍ଦ କରିଦେଲେଣି, ବର୍ଷା ବନ୍ଦ କରିଦେଲେଣି, ତୁମେ ଯାଅ, ସେମାନେ ଯିବା ପାଇଁ ଚାହୁଁନଥିଲେ। ସେମାନେ ଚାହୁଁଥିଲେ ଆମେ ଏଇଭଳି ଭାବରେ ଏଇଠି ରହିବା, ଇନ୍ଦ୍ର ଏଇଭଳି ଭାବେ ବୃଷ୍ଟି କରନ୍ତୁ। ଏଇଭଳି ଭାବେ ଭଗବାନଙ୍କ ଯେଉଁ ସୁନ୍ଦର ରୂପ ରହିଛି, ଅମୃତ ସେ ରୂପ ମାଧୁରୀ ଭଗବାନଙ୍କର, ଭଗବାନଙ୍କ ଯେତେ ଅବତାର ରହିଛନ୍ତି ତା ଦେହରେ କୃଷ୍ଣଙ୍କର ଯେଉଁ ମାଧୁରୀ ରହିଛି, ଚାରୋଟି ମାଧୁରୀରେ ଅନ୍ୟ ଭଗବାନଙ୍କର ଅନ୍ୟ ଅବତାରମାନେ ସମାନ ହୋଇପାରିବେ ନାହିଁ। ସେ ଚାରୋଟି ମାଧୁରୀ, ଗୋଟିଏ ମାଧୁରୀ ହେଉଛି ରୂପ ମାଧୁରୀ ଭଗବାନଙ୍କର, ଆଉ ଗୋଟିଏ ହେଉଛି ଲୀଳା ମାଧୁରୀ, ଆଉ ଗୋଟିଏ ହେଉଛି ପ୍ରେମ ମାଧୁରୀ, ଆଉ ଗୋଟିଏ ହେଉଛି ବଂଶୀ ମାଧୁରୀ, ବେଣୁ ମାଧୁରୀ। ତେଣୁ ଆଜି ସମସ୍ତେ ଏ ସାତ ଦିନ ସାତ ରାତି କେତେବେଳେ ପାଇଗଲା, ତାଙ୍କୁ ଗୋଟିଏ କ୍ଷଣ ଭଳିଆ ଲାଗିଲା, ସାତ ଦିନ ସାତ ରାତି ଚାଲିଗଲା, ଜଣାପଡ଼ିଲେ ନାହିଁ। ବାହାରେ ଭୀଷଣ ବୃଷ୍ଟି, ଆମର ଯେଉଁ ହେଇଥିଲା ଏବେ ନିକଟରେ ହେଲା ଗୋଟେ ପଡ଼ା ବ୍ରହ୍ମପୁରରେ, ନିକଟରେ ଯେଉଁ ହେଲା ବାତ୍ୟା ନାହିଁ, ସେଇଭଳି ଭାବରେ ଚାଲିଥିଲା ବାହାରେ, କିନ୍ତୁ ଭିତରେ ଏୟାର କଣ୍ଡିସନ ଭଳି ରହିଛି, ସମସ୍ତେ ଆରାମରେ ରହିଛନ୍ତି, କାହାକୁ କ୍ଷୁଧା ନାହିଁ କି ତୃଷା ମଧ୍ୟ ନାହିଁ, କି ବିଶ୍ରାମ ନେବା ପାଇଁ ମଧ୍ୟ ଚାହୁଁନାହାନ୍ତି, ଏଠି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯାଉଛି। ଆନନ୍ଦାମ ବୋଧି ବର୍ଦ୍ଧନମ ବୋଲି କୁହାଯାଏ, ଭଗବାନଙ୍କ ନାମରେ ଏସବୁ ଶକ୍ତି ରହିଛି, ଆଉ ଭଗବାନ କଥା କ'ଣ କହିବା। ଆନନ୍ଦାମ ବୋଧି ବର୍ଦ୍ଧନମ, ଆନନ୍ଦ ରୂପକ ସାଗର ସବୁବେଳେ ବଢ଼ି ବଢ଼ିକା ଯିବ ଭଗବାନଙ୍କର ନାମରେ, ଏତେ ମହାତ୍ମ୍ୟ ରହିଛି। ଏବଂ ସର୍ବାତ୍ମ ସ୍ନାପନ, ପୂର୍ଣ୍ଣ ଭାବରେ ସେ ଶାନ୍ତି ପ୍ରାପ୍ତ ହୋଇଯିବେ, ଭଗବାନ ନାମରେ ଏତେ ଶକ୍ତି ରହିଛି, ଭଗବାନ ସେଠି ସ୍ୱୟଂ ବିରାଜିତ ଅଛନ୍ତି, ଆଉ ସେ କଥା କ'ଣ କହିବା ବ୍ରଜବାସୀମାନଙ୍କ କଥା। ତେଣୁ ଭଗବାନ ମଧ୍ୟ ଚାହୁଁଥିଲେ ସମସ୍ତଙ୍କୁ ଏକ ସମୟରେ ଦେଖିବା ପାଇଁ, ଏଇ ବହୁତ ଲୀଳା ଥିଲା, ଭଗବାନଙ୍କର ବହୁତ ଇଚ୍ଛା ଥିଲା। ଏଇ ଗୋବର୍ଦ୍ଧନ ଧାରଣ ଦ୍ୱାରା ଇନ୍ଦ୍ର ଯେଉଁ ଏଇଭଳି ଭାବରେ କ୍ରୋଧ ପ୍ରକାଶ କଲେ, ଆ ଦ୍ୱାରା ସମସ୍ତେ ବହୁତ ଲାଭାନ୍ୱିତ ହେଲେ, ସମସ୍ତେ ସମସ୍ତେ ଚାହୁଁଛନ୍ତି ଇନ୍ଦ୍ର ଏଇଭଳି ଭାବରେ କୋପ କରନ୍ତୁ, ଆମେ ଏଇଭଳି ଭାବରେ ଏଇଠି ରହିଥିବା, କେହି ଯିବା ପାଇଁ ଚାହୁଁନଥିଲେ। ଯେତେବେଳେ ସାତ ଦିନ ସାତ ରାତି ବିତିଗଲା, ଜଣାପଡ଼ିଲା ଟିକିଏ ଆଲୋକ ଆସିଗଲା, ଅନ୍ଧକାର ରହିଥିଲା, ସବୁ ଇନ୍ଦ୍ର ଯେତେବେଳେ ଦେଖିଲେ, ପ୍ରଥମ ଦିନ ଦେଖିଲେ ଏଭଳି ଭାବରେ ଛୋଟ ପିଲା ଧାରଣ କରିଛି ଗୋବର୍ଦ୍ଧନକୁ, ସେ ଭାବୁଛନ୍ତି, ଇନ୍ଦ୍ର ଭାବିଲେ ଯେ ଛୋଟ ପିଲା ଧାରଣ କରିଛି, କେତେ ଦିନ ଧରିବ, କେତେ ସମୟ ଧରିବ, ଘଣ୍ଟାଟି କି ଦୁଇ ଘଣ୍ଟା କି ତିନି ଘଣ୍ଟା ବା ଗୋଟେ ଦିନ ବା ଦୁଇ ଦିନ, ଏଇଭଳି ଭାବରେ ସେ ଭାବୁଛନ୍ତି ଯେ କୃଷ୍ଣଙ୍କ ହାତରୁ ଖସି ପଡ଼ିବ ପର୍ବତଟି, ଖସି ପଡ଼ିଲେ ସବୁ ବ୍ରଜବାସୀମାନେ ମୃତ୍ୟୁବରଣ କରିବେ। ତେଣୁ ସେ ଆନନ୍ଦିତ ହେଇକିରି ଗୋଟିଏ ଗଲା, ଦୁଇ ଦିନ ଗଲା, ତିନି ଦିନ ଗଲା, ତାପରେ ତାଙ୍କ ଭୟ ଆସିଗଲା, ଇନ୍ଦ୍ରଙ୍କର ଭୟ ଆସିଗଲା। ଇନ୍ଦ୍ର ଗୋଟେ ଚାକିରି ପୋଷ୍ଟ, ଆମର ଯେମିତି ଚାକିରି କରୁଛେ ସେଭଳି ଭାବରେ ସେ ଗୋଟେ ପୋଷ୍ଟ ଚାକିରି, ଯେଉଁମାନେ ଶହେଟି ଅଶ୍ୱମେଧ ଯଜ୍ଞ କରିବେ ସେମାନେ ସେ ପୋଷ୍ଟ ପାଇବେ। ତେଣୁ ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ଶତକ୍ରତୁ, ଶହେଟି ଯଜ୍ଞ କରିଥିଲେ ସେଇଟା ସେ ପୋଷ୍ଟ ପାଇବେ। ତେଣୁ ଅନ୍ୟମାନେ ଯଦି କିଏ ତପସ୍ୟା କଲେ ବା ଯଜ୍ଞ କଲେ ଇନ୍ଦ୍ର ତାଙ୍କର ସବୁ ଘୋଡ଼ାକୁ ବା ତାଙ୍କୁ ସେ ତପସ୍ୟାରେ ବାଧା ପ୍ରଦାନ କରନ୍ତି, କାରଣ ଆଉ ଜଣେ ଯଦି ଯୋଗ୍ୟ ହୋଇଯିବେ ତାଙ୍କ ଚାକିରି ପଳାଇବ, ସେଥିପାଇଁ ସେ ଏଇଭଳି ଭାବରେ ସବୁ ବ୍ୟବସ୍ଥା କରନ୍ତି, ବିଘ୍ନ ପ୍ରକାଶ କରନ୍ତି। ଆଜି ତାଙ୍କର ଇନ୍ଦ୍ରଙ୍କର ଭୟ ହୋଇଗଲା, ଭୟ ହୋଇଗଲା ମୋର ଚାକିରି ପଳାଇବ ନିଶ୍ଚିନ୍ତ ଭାବରେ। ତେଣୁ ତିନି ଦିନ ଗଲା, ଚାରି ଦିନ ଗଲା, ପାଞ୍ଚ ଦିନ ଗଲା, ଭୟ ଆସିଗଲାଣି। ତାଙ୍କର କ୍ରୋଧ ତ ଚାଲିଗଲା, ଏଣେ ଭୟ ଆସିଗଲା, ଭଗବାନ ମୋର କ'ଣ ଦଣ୍ଡ ପ୍ରଦାନ କରିବେ ମୁଁ ଜାଣିପାରୁନାହିଁ, କ'ଣ ଦଣ୍ଡ ଦେବେ ମୋତେ, ମୁଁ ତାଙ୍କ ପ୍ରତି ବହୁତ ଅପରାଧ କଲି, ବିରାଟ ଅପରାଧ କଲି। ତେଣୁ ବ୍ରଜବାସୀ ଖାଲି କୃଷ୍ଣଙ୍କ ପ୍ରତି ନୁହଁ, ବ୍ରଜବାସୀମାନେ ସମସ୍ତଙ୍କୁ ହତ୍ୟା କରିବା ପାଇଁ ମୁଁ ଚେଷ୍ଟା କରିଥିଲି। ତେଣୁ ଭୟ ଆସିଗଲା, ସପ୍ତମ ଦିନ ରାତି, ସାତ ଦିନ ସାତ ରାତି ବିତିଗଲା, କହିଲେ ସାତ ରାତି ଶେଷ ପାଞ୍ଚ ସମୟରେ ଆସି କହିଗଲେ, ତମେ ସବୁ ଯାଅ, ଶୀଘ୍ର ଶୀଘ୍ର ଯାଅ, ଫେରିଯାଅ, ଆଉ ଏଠି ରୁହ ନା। ସମ୍ବର୍ତ୍ତକୁ କହିଲେ ଶୀଘ୍ର ଯାଅ, ଅଣଚାଶ ମାର୍ଚ୍ଚକୁ କହିଲେ ଶୀଘ୍ର ଯାଅ, ସବୁ କହିଲେ, ସେମାନେ ମଧ୍ୟ ହାଲିଆ ହୋଇଗଲେଣି, କେତେ ଆଉ ବଳ ପ୍ରୟୋଗ କରିବେ, ତାଙ୍କର ଯେତେ ବଳ ଥିଲା ସବୁ ସରିଗଲା, ହାଲିଆ ହୋଇଗଲେଣି, ସେମାନେ ଆନନ୍ଦରେ ଫେରିଯାଉଛନ୍ତି। ଏଣେ ବ୍ରଜବାସୀମାନଙ୍କର ଆନନ୍ଦ ମଧ୍ୟ ରହିଛି, ଆନନ୍ଦରେ ସେମାନେ ରହିଛନ୍ତି, କିନ୍ତୁ ଏସବୁ ଯେତେବେଳେ ବନ୍ଦ ହୋଇଗଲା, ବର୍ଷା ବନ୍ଦ ହୋଇଗଲା, ପବନ ବନ୍ଦ ହୋଇଗଲା, ଜଣାପଡ଼ିଲା। ତେଣୁ ଭଗବାନ କହିଲେ, ବର୍ତ୍ତମାନ ତୁମେ ଯାଅ, ଇନ୍ଦ୍ରଙ୍କର ବୃଷ୍ଟି ବନ୍ଦ ହୋଇଯାଇଛି, ତୁମେ ବର୍ତ୍ତମାନ ଯାଅ, ଘରକୁ ଯାଅ। କହିଲେ ମଧ୍ୟ କେହି ଯିବା ପାଇଁ ଚାହୁଁନଥିଲେ, କାରଣ ଏତେ ଯେଉଁ ସୁନ୍ଦର ରୂପ ରହିଛି ଭଗବାନଙ୍କ ରୂପ ମାଧୁରୀ ସେମାନେ ପାଳନ କରୁଥିଲେ, ଏ ସୁଯୋଗ କେବେ ମିଳିନଥିଲା ତାଙ୍କୁ, ପ୍ରଥମଥର ପାଇଁ ଏ ସୁଯୋଗ ମିଳିଲା। ତେଣୁ ବହୁତ କଷ୍ଟରେ ସବୁ ସମସ୍ତେ ଯାଉଛନ୍ତି, ଧୀରେ ଧୀରେ ସବୁ ଯାଉଛନ୍ତି। ତେଣୁ ସମସ୍ତେ ଗଲା ପରେ ଇନ୍ଦ୍ର କହିଲେ, ତଥାପି କହିଲେ, ଦେଖ ଆଉ କ'ଣ କିଛି ରହିଗଲା କି ସାମାନ ରହିଗଲା କି କ'ଣ ହେଲା ଦେଖ, ବିରାଟ ତିନି କୋଶର ରହିଛି ପର୍ବତ, ତିନି କୋଶ ହେଲେ କେତେ ହେବ, ଛଅ ମାଇଲ ମାନେ 9 କିଲୋମିଟର। ତେଣୁ ଏତେ ବିରାଟ ସବୁ ଦେଖ, କ'ଣ କିଛି ରହିଗଲା, କାଳେ ତୁମର ଜିନିଷପତ୍ର ରହିଗଲା, କାହା ଅଳଙ୍କାର ରହିଯାଇଥିବ, କିଛି ରହିଯାଇଥିବ, ଆଉ ତ ପୁଣି ଥରେ ରଖିସାରିଲା ପରେ ଆଉ ଥରେ ପୁଣି ଟେକା ହେବନି ନା। ତେଣୁ ଏଇଭଳି ଭାବରେ ସମସ୍ତେ ଦେଖାଦେଖି କରି ସବୁ ଗାଭୀମାନଙ୍କୁ ଦେଇ ବୃଦ୍ଧ ବ୍ୟକ୍ତିମାନଙ୍କୁ ଶଗଡ଼ରେ ବସାଇ ସବୁ ନେଇକରି ସବୁ ଗଲେ, ଜଣ ଜଣ କରି ଯାଉଛନ୍ତି, କିନ୍ତୁ ତଥାପି ସେ ଫେରୁନାହାନ୍ତି, ଅପେକ୍ଷା କରିଛନ୍ତି। କୃଷ୍ଣ କ'ଣ କଲେ ନା, ସମସ୍ତଙ୍କୁ ଦେଖୁଛନ୍ତି, ସମସ୍ତେ ବାହାରେ ଠିଆ ହୋଇକି ଦେଖୁଛନ୍ତି, ଭଗବାନ କ'ଣ କଲେ ନା, ସେଇ ଗୋବର୍ଦ୍ଧନକୁ ଯେମିତି ଧାରଣ କରିଥିଲେ ସେଇଭଳି ଭାବେ ରଖିଦେଲେ, ଯଥାବତ୍ ପୂର୍ବରୁ ଯେଉଁଭଳି ଭାବରେ ଥିଲା ସେଇଭଳି ଭାବେ ରଖିଲେ, ଟିକିଏ ଏପଟ ସେପଟ ହେଇନାହିଁ। ଇଏ ଭଗବାନଙ୍କର ଭଗବତ୍ତା। ଆମର ଗୋଟେ କଥା ରହିଛି, ଆଚାର୍ଯ୍ୟମାନେ କହନ୍ତି, ଯେଉଁ ସ୍ଥାନ ଯାହାର ଯେଉଁ ସ୍ଥାନ ରହିଛି ସେ ସ୍ଥାନରୁ ଯଦି ଚ୍ୟୁତ ହୋଇଗଲେ ତାହେଲେ ସେ ଶୋଭା ପାଆନ୍ତି ନାହିଁ। ଯଦି ଗୋବର୍ଦ୍ଧନକୁ ଯଦି ଯେଉଁଠି ଚାହିଁଥିଲେ ବି ରଖିପାରିଥାନ୍ତେ, କିନ୍ତୁ ଭଗବାନ ତା'ର ଯେଉଁ ସ୍ଥାନ ରହିଛି ସେ ସ୍ଥାନରୁ ଚ୍ୟୁତ କରେଇଲେ ନାହିଁ। ଅଚ୍ୟୁତ ସିଏ ଭଗବାନ, ଅଚ୍ୟୁତ ସେ, ତାଙ୍କର ନିଜର ଚ୍ୟୁତି ନାହିଁ ସେ, ତେଣୁ ଗୋବର୍ଦ୍ଧନଙ୍କର ମଧ୍ୟ ଚ୍ୟୁତି କରେଇଲେ ନାହିଁ। ଯେଉଁ ସ୍ଥାନରେ ଯେଉଁଭଳି ଭାବରେ ଥିଲେ ସେଇଭଳି ଭାବେ ରଖିଦେଲେ, କେହି ଜାଣିପାରିବେ ନାହିଁ ଏଇଠୁ ଉଠିଥିଲା ବୋଲି, ଏଇଠୁ ଟେକିଥିଲେ କୃଷ୍ଣ ବୋଲି, କେହି ଜାଣିପାରିବେ ନାହିଁ। ତେଣୁ ସବୁ କୃଷ୍ଣ ଯେତେବେଳେ ଆସିଲେ ସମସ୍ତଙ୍କ ସାମ୍ନାରେ ରଖିଲେ, ଯେଉଁଭଳି ଭାବରେ ଟେକିଥିଲେ ସେଇଭଳି ଭାବେ ରଖିଲେ, ରଖିକରି ଯେତେବେଳେ ଆସୁଛନ୍ତି ସମସ୍ତେ ଚାହୁଁଛନ୍ତି କୃଷ୍ଣଙ୍କ ସାଙ୍ଗରେ ଯିବା ପାଇଁ, କୃଷ୍ଣଙ୍କୁ ଛାଡ଼ିକି ଯିବା ପାଇଁ ଚାହୁଁନାହାନ୍ତି, ନିଜ ଘରକୁ ଯିବା ପାଇଁ ଚାହୁଁନାହାନ୍ତି। ତେଣୁ ଭଗବାନ ନିଜକୁ ବିସ୍ତାର କଲେ, ଯିଏ ଯେଉଁଠୁ ଆସିଥିଲେ ସେ ସବୁ ସେଠି ଗଲେ, ଭଗବାନ ମଧ୍ୟ ତାଙ୍କ ସାଙ୍ଗରେ ଯାଉଛନ୍ତି, ସେମାନେ ଭାବୁଛନ୍ତି ଆମ ସହିତ କୃଷ୍ଣ ଯାଉଛନ୍ତି। ଏଇଭଳି ଭାବରେ ଏଇ ସାତ ଦିନର ଲୀଳାଟି ହୋଇଥିଲା, ଗୋବର୍ଦ୍ଧନ ଧାରଣ ଲୀଳା। ତେଣୁ ଏଇ ଯେତେବେଳେ ହେଲା, ଯେଉଁ ଏଇଟା ଏଇ ଲୀଳାଟା ହେଇଥିଲା କେବେ ନା, ଶୁକ୍ଳ, ଏବେ ତ ଶୁକ୍ଳ ମାସ ପକ୍ଷ ଚାଲିଛି, କାର୍ତ୍ତିକ ମାସ ଶୁକ୍ଳ ପକ୍ଷ, ତୃତୀୟାରୁ ଆରମ୍ଭ କରି ନବମ ପର୍ଯ୍ୟନ୍ତ ଏଇ ସାତ ଦିନ ଧରି ଏଇ ଲୀଳାଟି ଚାଲିଥିଲା, ଗୋବର୍ଦ୍ଧନ ଧାରଣ ଲୀଳାଟି କରିଥିଲେ ଭଗବାନ ସାତ ଦିନ। ତେଣୁ ତା ପରଦିନ ଦଶମୀ ତିଥି ଯେଉଁ ରହିଛି, ରଖିକିରି ଗଲେ, ଦଶମ ସ୍କନ୍ଦ 24 ଅଧ୍ୟାୟ ଏବଂ 25 ଅଧ୍ୟାୟରେ ଏଇ ଲୀଳା ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତାପରେ ଛବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ବ୍ରଜବାସୀମାନଙ୍କର ବିସ୍ମୟ ଆସିଗଲା। ବ୍ରଜବାସୀମାନଙ୍କର ବିସ୍ମୟ ଆସିଗଲା ଯେ ଛୋଟ ପିଲା, ସାତ ବର୍ଷର ପିଲା, ଇଏ କିଭଳି ଏଇଠି ଧାରଣ କଲେ, ଏତେ ତିନି କୋଶର ପର୍ବତକୁ ଧାରଣ କଲେ, କି କ'ଣ କାରଣ କ'ଣ। ସେଦିନ ସବୁ ଯେଉଁ ଫେରିକିରି ଆସିଲେ ବ୍ରଜବାସୀମାନେ ଗୃହରେ କିଛି ଖାଦ୍ୟ ଗ୍ରହଣ କରିସାରିଲା ପରେ ସମସ୍ତେ ଆସି ପହଞ୍ଚିଗଲେ ନନ୍ଦଙ୍କର ଯେଉଁ ରହିଛି। ନନ୍ଦ ସେତେବେଳେ ରହୁଥିଲେ ବୃନ୍ଦାବନରେ, ବସଉତି ବୋଲି ସ୍ଥାନ ରହିଛି, ସେଇଠି ରହିଥିଲେ। ସେଠି ତାଙ୍କ ସଭାରେ ଆସି ପହଞ୍ଚିଗଲେ, ତାଙ୍କୁ ପଚାରିଲେ, କହିଲେ ମହାରାଜ ଆପଣଙ୍କର ପୁତ୍ର ଯେଉଁ ସାତ ବର୍ଷର ବାଳକ, ସିଏ ସାତ ଦିନ ସାତ ରାତି ସେଇଠି ଥିଲାବେଳେ ଜାଣିପାରୁନଥିଲେ, ମୋହିତ ହେଇକି ରହିଥିଲେ। ବର୍ତ୍ତମାନ ଯେତେବେଳେ ସରିଗଲା, ଲୀଳାଟି ସରିଗଲା ଭଗବାନଙ୍କର, ବର୍ତ୍ତମାନ ସେ ବିସ୍ମୟ ହେଉଛନ୍ତି ଯେ ଏ ଛୋଟ ପିଲା କେମିତି ଇଏ ଧାରଣ କଲା, ଏତେ ବଡ଼ ପର୍ବତକୁ କେମିତି ଧାରଣ କଲା। ଆପଣ କିଛି ଜାଣିଛନ୍ତି ତା ବିଷୟରେ? ତା ବିଷୟରେ କିଛି ଜାଣିଛନ୍ତି? ଜ୍ୟୋତିଷମାନଙ୍କ ବିଷୟରେ ଶୁଣିଛନ୍ତି ବା କିଛି ଜାଣିଛନ୍ତି? କିଛି କୁହନ୍ତୁ, କିଏ ସେ ପ୍ରକୃତରେ? ଏଇଭଳି ଭାବରେ ଦଶମ ସ୍କନ୍ଧ ଛବିଶ ଅଧ୍ୟାୟରେ ଏସବୁ ବିସ୍ମୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ନନ୍ଦ ମହାରାଜ ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ, ଭଗବାନ ପ୍ରକୃତରେ ଯେଉଁ ଆସିଥିଲେ, ଏସବୁ ବହୁତ ଗଭୀର ତତ୍ତ୍ୱ ରହିଛି, ଆମେ ସେ ଏତେ କଥା କହିବାନି, ଗଭୀର ତତ୍ତ୍ୱ କଥା କହିବା ନାହିଁ, ଖାଲି ଏତିକି ଜାଣିବା ଯେ ଭଗବାନ ଦୁଇ ସ୍ଥାନରେ ଏକ ସମୟରେ ପ୍ରକଟ ହେଇଥିଲେ। ଯଶୋଦାଙ୍କର ସନ୍ତାନ ରୂପରେ ଆସିଥିଲେ ଏବଂ ଦେବକୀଙ୍କର ସନ୍ତାନ ରୂପରେ ଆସିଥିଲେ। ଦେବକୀଙ୍କ ସନ୍ତାନ ରୂପରେ କଂସର ବନ୍ଦୀ ଗୃହରେ ଆସିଥିଲେ ଭଗବାନ। ତେଣୁ ବସୁଦେବ ତାଙ୍କୁ ଆଣିକରି ଏଠି ନନ୍ଦ ଆଳରେ ଛାଡ଼ିକିରି ଯାଇଥିଲେ, ଗୋକୁଳରେ ଛାଡ଼ିକି ଯାଇଥିଲେ। ସେମାନେ ଭଗବାନ ଗୋକୁଳରେ ରହୁଥିଲେ, ମହାବନରେ ରହୁଥିଲେ। ମଥୁରାରୁ ବସୁଦେବ କୃଷ୍ଣଙ୍କୁ ଆଣିକରି ସେଇ ଗୋକୁଳରେ ରଖିକିରି ତାଙ୍କର ଯେଉଁ ପୁତ୍ର ଥିଲା ସେ ଦେଖିପାରିଲେ ନାହିଁ, ତାଙ୍କର କନ୍ୟାଟିକୁ ଦେଖିଲେ। ଦୁଇଟି ଜାଣ ସନ୍ତାନ ସେ ଜନ୍ମ କରିଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା। ସେ କନ୍ୟାକୁ ସେ ନେଇକରି ଯାଇଥିଲେ ବସୁଦେବ। ତେଣୁ ବସୁଦେବ ଯେଉଁ ପୁତ୍ରକୁ ଆଣିଥିଲେ ଏବଂ ଯଶୋଦାଙ୍କର ଯେଉଁ ପୁତ୍ର, ଏଇ ଦୁଇ ଜଣ ମିଶି ଏକ ହେଇକରି ସବୁ ଲୀଳା କରିଥିଲେ। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ତାଙ୍କର ତିନି ମାସ ହେଇଥିଲା, କୃଷ୍ଣଙ୍କୁ ଯେତେବେଳେ ତିନି ମାସ ହେଇଥିଲା, ସେ ପର୍ଯ୍ୟନ୍ତ ତାଙ୍କ ନାମକରଣ ହେଇନଥିଲା, ଶହେ ଦିନର, ସରି ତିନି ମାସ, ଶହେ ଦିନରେ ତାଙ୍କର ନାମକରଣ ହେଲା। ଭଗବାନ ନାମକରଣ ଶହେ ଦିନ, ତିନି ମାସରୁ ଟିକେ ଅଧିକା ହେଇଥିଲା। ତେଣୁ ଏ ଯେଉଁ ନାମକରଣ ହେଲା, ଗର୍ଗାଚାର୍ଯ୍ୟ ଆସି ତାଙ୍କର ନାମକରଣ କରିଥିଲେ। ଗର୍ଗାଚାର୍ଯ୍ୟ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବେ କଥା ରହିଛି। ଆମେ ଖାଲି ଏତିକି କହିବା ଯେ ଗର୍ଗାଚାର୍ଯ୍ୟ ଯଦିଓ ସେ ଭଗବାନ, ଗର୍ଗାଚାର୍ଯ୍ୟ ଜାଣିଛନ୍ତି ହେଉଛନ୍ତି ଭଗବାନ, କିନ୍ତୁ ନନ୍ଦ ମହାରାଜ କହିଲେ ନାହିଁ ସେ ଭଗବାନ ନୁହଁ, ଭଗବାନ ବୋଲି କହିଲେ ନାହିଁ, କିନ୍ତୁ ସେ ମଧ୍ୟ କହିଲେ ନାହିଁ ସେ ଭଗବାନ ନୁହନ୍ତି ବୋଲି। ଏଭଳି ଭାବରେ କଥା କହିଲେ ନନ୍ଦ ମହାରାଜ କିଛି ବୁଝିପାରିଲେ ନାହିଁ, ଖାଲି ଅନ୍ତିମରେ କହିଲେ ନାରାୟଣ ସମ ଗୁଣେଇ, ଆଙ୍କର ଯେଉଁ ଗୁଣ ସବୁ ରହିଛି ନାରାୟଣଙ୍କ ଭଳି ଗୁଣ ରହିଛି, ଏଇଭଳି ଭାବରେ କହିଥିଲେ, ବହୁତ କଥା କହିଥିଲେ। ଯାହା ସବୁ କହିଥିଲେ ନନ୍ଦ ମହାରାଜ ସବୁ ମନେ ରଖିଛନ୍ତି, କିନ୍ତୁ ତାର ଅର୍ଥ କ'ଣ ସେ ଜାଣିନାହାନ୍ତି। ଗର୍ଗାଚାର୍ଯ୍ୟ କହିଲେ ପ୍ରାଗୟମ୍ ବସୁଦେବ ସୁତ, ପୂର୍ବରୁ ଇଏ ବସୁଦେବଙ୍କ ପୁତ୍ର ହେଇଥିଲେ। ସେ ଭାବିଲେ, ନନ୍ଦ ମହାରାଜ ଭାବିଲେ ଆଉ କେଉଁ ଜନ୍ମରେ ସେ ବସୁଦେବଙ୍କ ପୁତ୍ର ହେଇଥିବେ, କିନ୍ତୁ ସେ ଜାଣିନାହାନ୍ତି ଯେ ଏଇ ଜନ୍ମରେ ସେ ବସୁଦେବଙ୍କ ପୁତ୍ର ଜାଣିନାହାନ୍ତି। ସେ ଗର୍ଗାଚାର୍ଯ୍ୟ କହିଲେ ବହୁନି ସନ୍ତି ନାମାନି, ତାଙ୍କର ବହୁତ ନାମ ରହିଛି, କ'ଣ ଆସନ୍ ବନ୍ୟାସ୍ତୈବସ୍ୟ ଗୁଣତନୁ ଯୋଗତନୁ, ଏ ପ୍ରତି ଯୁଗରେ ଆସନ୍ତି। ସତ୍ୟଯୁଗରେ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି, ତ୍ରେତା ଯୁଗରେ ରକ୍ତବର୍ଣ୍ଣ ଧାରଣ କରନ୍ତି, ଇଦାନିଂ କୃଷ୍ଣତାଙ୍ଗତା କଳିଯୁଗରେ ସେ ପୀତବର୍ଣ୍ଣ ଧାରଣ କରନ୍ତି, ବର୍ତ୍ତମାନ ସେ କୃଷ୍ଣବର୍ଣ୍ଣ ଧାରଣ କରିଛନ୍ତି। କିନ୍ତୁ ନନ୍ଦ ମହାରାଜ ଜାଣୁଛନ୍ତି ମୋ ପୁଅ ଏଇଭଳି ଭାବରେ ଆସେ, କିନ୍ତୁ ଏ ଭଗବାନ ବୋଲି ସେ ଜାଣିନାହାନ୍ତି। ବହୁନି ସନ୍ତି ନାମ, ତାଙ୍କର ବହୁତ ନାମ ରହିଛି, ଗୁଣ କର୍ମ ଅନୁରୂପାଣି, ଯେଉଁଭଳି ଭାବରେ ତାଙ୍କର ଗୁଣ ପ୍ରକାଶ ହେବ, ଯେଉଁଭଳି ଭାବରେ କର୍ମ କରିବେ ସେଇଭଳି ଭାବରେ ତାଙ୍କର ନାମ ହେବ। ତାହ୍ନ ବେଦ ନ ଜନା, ସେସବୁକୁ ମୁଁ ଜାଣିଛି କିନ୍ତୁ ଅନ୍ୟମାନେ ଜାଣନ୍ତି ନାହିଁ। ତାର ଅର୍ଥ ହେଉଛି, ପ୍ରକୃତ ଅର୍ଥ ହେଉଛି ଯେ ଗର୍ଗାଚାର୍ଯ୍ୟ ମଧ୍ୟ ଜାଣିନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା।
କିନ୍ତୁ ନନ୍ଦ ମହାରାଜ ଭାବିଲେ ଗର୍ଗାଚାର୍ଯ୍ୟ ଜାଣନ୍ତି ସବୁ କିଛି, ଅନ୍ୟମାନେ ଆମେମାନେ ଜାଣିନାହୁଁ। ଏଇଭଳି ଭାବରେ ବହୁତ କଥା ଯାହା ସବୁ କହିଲେ ତାର ପ୍ରକୃତ ଅର୍ଥ ସେ ବୁଝିନାହାନ୍ତି ନନ୍ଦ ମହାରାଜ, କିନ୍ତୁ ଯାହା ସବୁ କହିଥିଲେ ସେଇସବୁ କଥା କହିଦେଇଗଲେ, ବ୍ରଜବାସୀମାନଙ୍କୁ କହିଦେଇଗଲେ। ତେଣୁ ନାରାୟଣ ସମ ଗୁଣେ ଅନ୍ତିମ କଥା କହିଲେ, ଇଏ ହେଉଛି ନାରାୟଣଙ୍କ ଭଳି ଗୁଣ ଆଙ୍କର ରହିଛି। ତେଣୁ ବ୍ରଜବାସୀମାନେ ଯେଉଁ କହୁଛନ୍ତି ନନ୍ଦ ମହାରାଜ କହିବା ପୂର୍ବରୁ ସେମାନେ ସବୁ ଚିନ୍ତା କରୁଛନ୍ତି। ବ୍ରଜବାସୀମାନଙ୍କ ବିସ୍ମୟ ବିଷୟରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ଛବିଶ ଅଧ୍ୟାୟରେ, ଯେ ଯେତେବେଳେ ଭଗବାନ ସବୁ ଆ ପୂର୍ବରୁ ଯେତେ ସବୁ ଲୀଳା କରିଥିଲେ, ଯେଉଁ ଛଅ ଦିନର ହେଇଥିଲେ ପୁତନା ତାକୁ ଆସିଥିଲା ବଦ୍ଧ କରିବା ପାଇଁ, କିନ୍ତୁ ଭଗବାନ ପୁତନାକୁ ବଦ୍ଧ କରିଥିଲେ, ସେତେବେଳେ ବ୍ରଜବାସୀମାନେ ଭାବୁଥିଲେ ଯେ ଏ ନାରାୟଣଙ୍କ ଭଳି ୟାଙ୍କର ଗୁଣ ରହିଛି, ତ ତେଣୁ ନାରାୟଣଙ୍କ କୃପାରୁ ଏ ପୁତନା ବଦ୍ଧ ହେଲା, ଛୋଟ ପିଲା ଆମର ବଞ୍ଚିଗଲା। ଏଇଭଳି ଭାବରେ ଭାବୁଥିଲେ, ଯେତେ ଲୀଳା ସବୁ କରିଛନ୍ତି, ଯେତେ ଅସୁରମାନଙ୍କୁ ମାରିଛନ୍ତି, ଯାହା ସବୁ ହେଇଛି, ସେମାନେ ଭାବୁଥିଲେ ଯେ ନାରାୟଣଙ୍କ କୃପାରୁ ନାରାୟଣ ଏସବୁ କଲେ ଆମର ପୁଅଟି ବଞ୍ଚିଗଲା, ଏଇଭଳି ଭାବରେ ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଚିନ୍ତା ବଦଳିଗଲା, ସେମାନେ କହିଲେ ଏ ଯେଉଁ ଛଅ ଦିନରେ ଯେଉଁ ପୁତନା ଆସିଥିଲା ତାକୁ ଆଉ କେହି ନାରାୟଣ ବଦ୍ଧ କରିନଥିଲେ, ଏଇ ହିଁ ବଦ୍ଧ କରିଥିଲେ। ବର୍ତ୍ତମାନ ସବୁ କହୁଛନ୍ତି, ସବୁ ଭାବୁଛନ୍ତି, ବିସ୍ମୟ ପ୍ରକାଶ କରି କଥା କହୁଛନ୍ତି ସବୁ। ତିନି ମାସରେ ଯେଉଁ ଶକଟାକୁ ଓଲଟାଇ ଦେଇଥିଲେ, ଶକଟକୁ ଭାଙ୍ଗି ଦେଇଥିଲେ, ଶକଟାଶ୍ରକୁ ବଦ୍ଧ କରିଥିଲେ, ଆଉ କେହି କରିନଥିଲେ, ଏ ହିଁ କରିଥିଲେ। ଏକ ବର୍ଷରେ ଯେଉଁ ତୃଣାବ୍ରତକୁ ବଦ୍ଧ ହେଇଥିଲା, ତୃଣାବ୍ରତକୁ ଆଉ କେହି ବଦ୍ଧ କରିନି, ଏ ହିଁ ବଦ୍ଧ କରିଥିଲେ। ଧନୁକାସୁର ଏମିତିକି ଯେଉଁଟା ବଳରାମ ମଧ୍ୟ କରିଥିଲେ ସେଇଟାକୁ ମଧ୍ୟ କହୁଛନ୍ତି, ନାହିଁ ଇଏ କୃଷ୍ଣ କରିଛନ୍ତି, କୃଷ୍ଣଙ୍କ ସାହାଯ୍ୟରେ ବଳରାମ କଲେ ଧନୁକାସୁର, ଏବଂ ଯେଉଁ ରହିଛି ଆଉ କେଉଁ ଅସୁର, ଯେଉଁ ବଳରାମ ହତ୍ୟା କରିଥିଲେ ପଡ଼ମ୍ବାସୁର, ଏଇ ଦୁଇ ଜଣଙ୍କୁ ବଳରାମ ହତ୍ୟା କରିଥିଲେ। କିନ୍ତୁ ବର୍ତ୍ତମାନ ବ୍ରଜବାସୀମାନେ କହୁଛନ୍ତି କୃଷ୍ଣ ହିଁ ସବୁ ହତ୍ୟା କରିଛନ୍ତି, ବଳରାମଙ୍କର କୃଷ୍ଣ ସାହାଯ୍ୟ କରିବାରୁ ବଳରାମଙ୍କ, ନହେଲେ ବଳରାମଙ୍କର କ'ଣ ବଳ ରହିଛି। ଏଇଭଳି ଭାବରେ ସବୁ ବିସ୍ମୟ ପ୍ରକାଶ କରିବାରୁ ନନ୍ଦ ମହାରାଜ ଗର୍ଗାଚାର୍ଯ୍ୟଙ୍କ କଥା କହିଲେ, ଏଇଭଳି ଭାବରେ ଗର୍ଗାଚାର୍ଯ୍ୟ କହିଥିଲେ। ତେଣୁ ତାହା ଶୁଣିକରି ନନ୍ଦ ତ ଜାଣିନାହାନ୍ତି ତାର ଅର୍ଥ କ'ଣ, ବ୍ରଜବାସୀମାନେ କ'ଣ ବୁଝିବେ ତାର ଅର୍ଥ, କିନ୍ତୁ ତଥାପି ସେମାନେ ସବୁ ତାଙ୍କର ବିସ୍ମୟ ଦୂରୀଭୂତ ହେଲା, ଏ ନାରାୟଣଙ୍କ ଭଳି ଗୁଣ ଏଇ ଭାବିଲେ, କାହିଁକି ନନ୍ଦ ମହାରାଜ ପୂଜା କଲେ, ପୂଜା କଲେ। ଏବଂ କୃଷ୍ଣ ମଧ୍ୟ ତା ପରଦିନ ଆସି ପୁଣି ଧେନୁ ନେଇକି ପଳାଇ ଯାଇଥିଲେ, ଗାଭୀମାନଙ୍କୁ ନେଇକି ଚାଲି ଯାଇଥିଲେ ଗୋଚାରଣ କରିବା ପାଇଁ। ତେଣୁ ଗୋଚାରଣ ସାରିକି ଯେତେବେଳେ ଆସିଲେ କୃଷ୍ଣ, ତାକୁ ମଧ୍ୟ ବ୍ରଜବାସୀମାନେ ପୂଜା କଲେ, ବନ୍ଦନା କଲେ, ଏସବୁ କଲେ। ଏ ଛବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗୋଟିଏ ଶ୍ଲୋକଟି ରହିଛି, ଆମେ ଭାବୁଥିଲୁ ସେଇ ଶ୍ଲୋକରେ ସବୁ କଥା ରହିଛି କହିବା ପାଇଁ, କିନ୍ତୁ ଆମର ତ ଶ୍ଲୋକ ଲେଖା ହେଇପାରେ ନାହିଁ। ତେଣୁ ଏ ଶ୍ଲୋକଟି ରହିଛି ଦଶମ ସ୍କନ୍ଧ ଛବିଶ ଅଧ୍ୟାୟ ପଚିଶ ଶ୍ଲୋକରେ ରହିଛି ସେଇଟା, ଯେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ। ସତେଇଶ ଅଧ୍ୟାୟରେ କ'ଣ ହେଲା ନା, ଇନ୍ଦ୍ର ଆସି ସବୁ କ୍ଷମା ପ୍ରାର୍ଥନା କରିଛନ୍ତି। ସତେଇଶ ଅଧ୍ୟାୟରେ ଏଇଟା ହେଉଛି ଦଶମୀ ତିଥିରେ ଏଇଟା ହେଇଥିଲା, ଦଶମୀ ତିଥିରେ ବ୍ରଜବାସୀମାନେ ବିସ୍ମୟ ପ୍ରକାଶ କରିଥିଲେ। ଏକାଦଶୀ ତିଥି ଯେଉଁ ଆସିବ, କାର୍ତ୍ତିକ ଶୁକ୍ଳ ଏକାଦଶୀ ଯେଉଁ ଆସିବ, ସେ ଏକାଦଶୀ ତିଥିରେ ଇନ୍ଦ୍ର ଆସିକରି ଭଗବାନଙ୍କର କ୍ଷମା ପ୍ରାର୍ଥନା କରିଛନ୍ତି। ଦଶମ ସ୍କନ୍ଧ ସତେଇଶ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ ସତେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ତାଙ୍କର ଯେଉଁ ଇନ୍ଦ୍ର ଚାଲିଗଲେ, ଇନ୍ଦ୍ରଙ୍କର ଭୟ ହେଲା ଯେ ବର୍ତ୍ତମାନ ଭଗବାନ ମୋତେ କ'ଣ ଦଣ୍ଡ ପ୍ରଦାନ କରିବେ। କୃଷ୍ଣ ଯେ ଭଗବାନ ବର୍ତ୍ତମାନ ଜାଣିଲେ, ବାଚାଳ ବାଳିସ ବୋଲି କହୁଥିଲେ, ବର୍ତ୍ତମାନ ଜାଣିଲେ ମୁଁ ପ୍ରକୃତରେ ମୂର୍ଖ, ସିଏ ମୂର୍ଖ ନୁହନ୍ତି, ମୁଁ ମୂର୍ଖ ଜାଣିପାରିଲେ ନାହିଁ ଭଗବାନଙ୍କୁ। ବର୍ତ୍ତମାନ ମୋ ଚାକିରିକୁ ନେଇଗଲେ, ଇନ୍ଦ୍ର ପଦକୁ ନେଇଯିବେ ଭଗବାନ, ଏ ଭୟ କରୁଛନ୍ତି। ତେଣୁ ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମାଙ୍କ ପାଖକୁ ଯାଇ ସେ ବ୍ରହ୍ମାଙ୍କୁ କହିଲେ, ଏଭଳି ଭାବରେ ମୋର ଭୁଲ ହେଇଗଲା, କ'ଣ କରିବା। ବ୍ରହ୍ମା କହିଲେ, ମୋର ତ ଭୁଲ ହେଇଥିଲା, ଆଉ ତୁମକୁ କ'ଣ କହିବି। ଭଗବାନ ପାଞ୍ଚ ବର୍ଷରେ ହେଇଥିଲେ, ବ୍ରହ୍ମା ନିଜେ ତାଙ୍କର ସବୁ ବର୍ଷାମାନଙ୍କୁ ଏବଂ ସାଙ୍ଗ ବାଳକମାନଙ୍କୁ ହରଣ କରି ନେଇଯାଇଥିଲେ। ତେଣୁ ଭଗବାନ ବ୍ରହ୍ମା କହିଲେ, ତୁମେ ଯାଅ ଯାଅ, ସୁରଭି ଗୋଟେ ଲୋକ ରହିଛି ପୃଥିବୀରେ, ଭୌତିକ ଜଗତରେ ସୁରଭି ଲୋକ ରହିଛି, ଯେଉଁଠି ସୁରଭି ଆଭି ଅଛନ୍ତି, ସେ ସୁରଭିକୁ ଆଣିକି ଆସିବ ଇନ୍ଦ୍ରଙ୍କର ଭଗବାନ ପାଖକୁ ଯାଇ ତୁମେ ତାଙ୍କର କ୍ଷମା ପ୍ରାର୍ଥନା କରିବ। ଏଇଭଳି ଭାବରେ କହିଥିଲେ। ତେଣୁ ଇନ୍ଦ୍ର କ'ଣ କଲେ ନା ଏକାଦଶୀ ତିଥିରେ ଆସି ପହଞ୍ଚିଗଲେ। ଭଗବାନ ସେଦିନ କ'ଣ କରିଛନ୍ତି, ସାଙ୍ଗ ବାଳକମାନଙ୍କ ସହିତ ସେ ଗୋଚାରଣ କରୁଛନ୍ତି, କିନ୍ତୁ ତଥାପି ଇନ୍ଦ୍ର ଆସିଲେ ସେ ଜାଣି ଭଗବାନ ତାକୁ ଏକୁଟିଆ ଦର୍ଶନ ଦେବା ପାଇଁ ଗୋବର୍ଦ୍ଧନ ପାହାଡ଼ ଉପରକୁ ପଳାଇଗଲେ। ତାଙ୍କ ସାଙ୍ଗ ବାଳକମାନଙ୍କୁ କହିଲେ, ଦେଖ ଏ ଯେଉଁ ଏତେ ଦିନ ଭୀଷଣ ବର୍ଷା ହେଲା, ବୃଷ୍ଟି ହେଲା, କ'ଣ ଆମର ଗୋବର୍ଦ୍ଧନ ପର୍ବତର କିଛି କ୍ଷତି ହୋଇଛି କି କ'ଣ ହୋଇଛି, ମୁଁ ତ ଦେଖିକିରି ଆସୁଛି, ତମେ ଏଠି ଥାଅ, ଗୋଚାରଣ କରୁଥାଅ, ମୁଁ ଯାଇ ଆସୁଛି। କହିକିରି ଭଗବାନ ପଳାଇଗଲେ ଉପରକୁ, ଗୋବର୍ଦ୍ଧନ ଉପରକୁ ପଳାଇଗଲେ। ଏବଂ ଇନ୍ଦ୍ର ଆସି ସୁରଭିଙ୍କ ସହିତ ଆସି ପହଞ୍ଚିଗଲେ, ସେଇଠି ପହଞ୍ଚି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଦଶମ ସ୍କନ୍ଧ ସତୀଶ ଅଧ୍ୟାୟରେ ବହୁତ ସ୍ତୁତି ରହିଛି, ବହୁତ ସ୍ତୁତି ସେ କରିଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ଏବଂ ଭଗବାନଙ୍କୁ ସେ ସୁରଭି ଏବଂ ଇନ୍ଦ୍ର ତାଙ୍କୁ ଅଭିଷେକ କରିଥିଲେ। ଯେଉଁ ଅଭିଷେକ ଜଳରେ ସେ ଗୋବିନ୍ଦ କୁଣ୍ଡ ରହିଛି, ଆପଣମାନେ ଦେଖିବେ ଗୋବର୍ଦ୍ଧନ ପରିକ୍ରମାରେ ଗୋବିନ୍ଦ କୁଣ୍ଡ ରହିଛି, ଗୋବିନ୍ଦ କୁଣ୍ଡ, ସେ ଅଭିଷେକ ଜଳରେ ସେ ଗୋବିନ୍ଦ କୁଣ୍ଡଟି ଭର୍ତ୍ତି ହୋଇଥିଲା। ତେଣୁ ଏହିଭଳି ଭାବରେ ବହୁତ କଥା ରହିଛି। ତେବେ ଆମେ ଏଇ ଗୋଟିଏ ଶ୍ଲୋକରେ ବହୁତ କଥା ଅଛି, ଆମେ ଏଇ ଶ୍ଲୋକଟି ପାଠ କରି ଆମ କଥାକୁ ବିଶ୍ରାମ ଦେବା। ଯାହା ପାଖରେ ଅଛି ଦେଖିପାରିବେ, ଯେ ପଢ଼ିପାରିବେ, ବହୁତ ସୁନ୍ଦର ଶ୍ଲୋକଟି ଅଛନ୍ତି। ଏ ଗୋବର୍ଦ୍ଧନ ଲୀଳାଟିକୁ ଗୋଟିଏ ଶ୍ଲୋକରେ ସୁଖଦେବ ଗୋସ୍ୱାମୀ କହିକିରି ଭଗବାନଙ୍କର କୃପା ପ୍ରାର୍ଥନା କରିଛନ୍ତି। ଆମେ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ କୃପା ପ୍ରାର୍ଥନା କରିବା, ଗୋବର୍ଦ୍ଧନ ପୂଜା, ଗୋବର୍ଦ୍ଧନଙ୍କର ଭଗବାନଙ୍କର ଗୋବର୍ଦ୍ଧନଧାରୀଙ୍କର ଆମେ କୃପା ପ୍ରାର୍ଥନା କରିବା। ଏ ଚାହିଁବେ ଦେଖିପାରିବେ ବହି ଦଶମ ସ୍କନ୍ଧ 26 ଅଧ୍ୟାୟ 25 ଶ୍ଲୋକରେ ରହିଛନ୍ତି। ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବଜ୍ରାଶ୍ମ ବର୍ଷା ନୀଳେହି ସିଦତ୍ପାଳ ପଶୁ ସ୍ତ୍ରୀ ଆତ୍ମଶରଣଂ ଦୃଷ୍ଟ୍ୱାନ୍ କମ୍ପ୍ୟସ୍ମୟନ୍ ଉତ୍ପାତୈକକରେଣ ଶୈଳମ ଅବଳୋ ଲୀଳୋଚ୍ଛିଳୀନ୍ଦ୍ରଂ ଯଥା ବିଭ୍ରତ ଗୋଷ୍ଠମ ଅପାନ ମହେନ୍ଦ୍ର ମଦଭୀତ ପ୍ରିୟାନ ଇନ୍ଦ୍ର ଗାବ ଗୋବାନ ଇନ୍ଦ୍ର ଗବାମ। ଏ ଶ୍ଲୋକଟି ସୁଖଦେବ ଗୋସ୍ୱାମୀ ଏ ଗୋଟିଏ ଶ୍ଲୋକରେ ଗୋବର୍ଦ୍ଧନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରି ଭଗବାନଙ୍କର ଆମ ପ୍ରତି କୃପା କରନ୍ତୁ, ଏଭଳି ଭାବରେ ଖାଲି ତାଙ୍କ ପ୍ରତି କୃପା କରନ୍ତୁ କହୁନାହାନ୍ତି, ସମସ୍ତ ଶ୍ରୋତୃବର୍ଗମାନଙ୍କ ପ୍ରତି, ଆମମାନଙ୍କ ପ୍ରତି ମଧ୍ୟ କୃପା କରନ୍ତୁ ଏହି ଶ୍ଲୋକରେ କୁହାଯାଇଛି। ଏ ଶ୍ଲୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ତେଣୁ ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବଜ୍ରାଶ୍ମ ବର୍ଷା ନୀଳେଇ, ଦେବେ କହିଲେ ଇନ୍ଦ୍ର ଏଭଳି ଭାବରେ 7 ଦିନ 7 ରାତି ଯେଉଁ ବର୍ଷା କରିଥିଲେ, ଯଜ୍ଞ ବିପ୍ଳବ ରୁଷା କାହିଁ କଲେ ନା ତାଙ୍କର ଯଜ୍ଞକୁ ବନ୍ଦ କରିଦେଇଥିଲେ ଭଗବାନ, ରୁଷା ସେଥିପାଇଁ ତାଙ୍କର କ୍ରୋଧ ଆସିଥିଲା। ଭଗବତ ଗୀତାରେ ଭଗବାନ କହିଛନ୍ତି, କ୍ରୋଧାତ୍ ଭବତି ସମୂହ ସମୂହାତ୍ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂସାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ଆମର ଯେଉଁ କ୍ରୋଧ ଆସିଲେ ଆମର ବୁଦ୍ଧି ନଷ୍ଟ ହୋଇଯିବ, ବୁଦ୍ଧି ନଷ୍ଟ ହୋଇଗଲେ ଆମର ପତନ ହୋଇଯିବ। ଇନ୍ଦ୍ରଙ୍କର ମଧ୍ୟ ସେହି ଅବସ୍ଥା ହୋଇଥିଲା। ଯଜ୍ଞ ବିପ୍ଳବ ରୁଷା ବଜ୍ରାଶ୍ମ ବର୍ଷା ନୀଳେଇ, ତେଣୁ ସେ ବଜ୍ରପାତ କରୁଥିଲେ, ଅଶ୍ମ ଯେଉଁ ରହିଛି, ଯେଉଁ ମେଘ ରହିଛି, କେଉଁ ମେଘ, ସମ୍ବର୍ତ୍ତକ ମେଘ, ସେ ପଥର ବର୍ଷା କରୁଥିଲା ଅଶ୍ମ, ଏବଂ ବର୍ଷା ବଜ୍ର ଅଶ୍ମ ବର୍ଷା ନୀଳେଇ ଅନୀଳେଇ କହିଲେ ପବନ, 49 ମୁହୂର୍ତ୍ତ ସବୁ ବିଭିନ୍ନ ବହୁତ ଜୋରରେ ପବନ ଦେଉଥିଲେ ଉଡ଼େଇ ଦେବା ପାଇଁ ସବୁ ବ୍ରଜବାସୀମାନଙ୍କୁ, ତାଙ୍କର ଘର ଇତ୍ୟାଦିକୁ। ଏବଂ ସେ ଦ୍ୱାରା କ'ଣ ହେଉଛି ନା ସିଦତ୍ ପାଳ ପଶୁ ସ୍ତ୍ରୀ ଆତ୍ମଶରଣମ ଦୁଷ୍ଟ ଅନୁକମ୍ପି ଉତ୍ସ୍ମୟନ। ଯେତେବେଳେ ବ୍ରଜବାସୀମାନେ ଏଇ ଭୀଷଣ ବର୍ଷା ପବନରେ କାତର ହୋଇକରି ଯେତେବେଳେ ଆସି କୃଷ୍ଣଙ୍କ ପାଖରେ ଶରଣରେ ଯାଇଥିଲେ, ଗୋପାଳମାନେ ପଶୁମାନେ ସ୍ତ୍ରୀମାନେ ସମସ୍ତେ ଯେଥିଲେ ଭଗବାନ ଦେଖିଲେ ତାଙ୍କୁ ସବୁ ଏଭଳି ଭାବରେ ମାନେ ବହୁତ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି, ବହୁତ ଭୀତ ଅବସ୍ଥାରେ ରହିଛନ୍ତି, ବହୁତ କମ୍ପିତ ହୋଇକି ରହୁଛନ୍ତି। ତେଣୁ ଆତ୍ମଶରଣମ ସେମାନେ ତାଙ୍କ ଶରଣରେ ରହିଛନ୍ତି, ଭଗବାନଙ୍କ ଶରଣରେ ରହିଛନ୍ତି। ତେଣୁ ଦୁଷ୍ଟ ଅନୁକମ୍ପି ଉତ୍ସ୍ମୟନ ତାଙ୍କୁ ଯେତେବେଳେ ଦେଖିଦେଲେ ତାଙ୍କର ଅନୁକମ୍ପା ଆସିଗଲା, କୃପା ଆସିଗଲା ତାଙ୍କ ପ୍ରତି। ତେଣୁ ଉତ୍ସ୍ମୟନ ଉତ୍ସ୍ମୟନ କହିଲେ ସେ ସ୍ମିତ ହାସ୍ୟ ଦେଲେ, ଇନ୍ଦ୍ରଙ୍କ ପ୍ରତି କ୍ରୋଧ କଲେ ନାହିଁ, ଇନ୍ଦ୍ରଙ୍କ ପ୍ରତି କ୍ରୋଧ କଲେ ନାହିଁ। ଗୋଟେ ପିଲା କିଛି ଯଦି ଦୁଷ୍ଟ କଲେ ଭଗବାନ ତାଙ୍କ ପିତାମାତା କ'ଣ ତାଙ୍କ ଉପରେ କ୍ରୋଧ କରିବେ? ସେହିଭଳି ଭାବରେ ଭଗବାନ ସେ ସମସ୍ତଙ୍କର ପିତା, ପିତାମହ ଜଗତୁ ମାତା ଧାତା ପିତାମହ, ତେଣୁ ପୁତ୍ରର କିଭଳି ମଙ୍ଗଳ ହେବ ସେଥିପାଇଁ ଚିନ୍ତା କରୁଛନ୍ତି। ତେଣୁ ଭଗବାନ ଚାହିଁଥିଲେ କ୍ରୋଧ କରିଥିଲେ ବହୁତ କଥା କରିପାରିଥାନ୍ତେ। ଭଗବାନ ଯେଉଁ ଭଗବାନ ଆସିଲେ ନୃସିଂହଦେବ କ୍ରୋଧ ପ୍ରକାଶ କରିଥିଲେ, କିନ୍ତୁ ଭଗବାନଙ୍କ କ୍ରୋଧ ଆସିଲା ନାହିଁ, ଭଗବାନ ସ୍ମିତ ହାସ୍ୟ କରିଦେଲେ। ଇନ୍ଦ୍ରଙ୍କର ଗର୍ବ ଦେଖି, ଇନ୍ଦ୍ରଙ୍କର କ୍ରୋଧ ଦେଖି ଭଗବାନ ହସିଦେଲେ, ସ୍ମିତ ହାସ୍ୟ କରିଦେଲେ। ଉତ୍ସମୟ ଅନୁକମ୍ପି ଉତ୍ସମୟନ, କେବଳ ହସିଦେଲେ ଭଗବାନ, ସ୍ମିତ ହାସ୍ୟ କରିଦେଲେ। ତେଣୁ କ'ଣ କଲେ ନା, ଉତ୍ପାଟ ଏକ କରେଣ ଶୈଳମ ଅବଳ ଲୀଳ ଛିଳିନ୍ଦ୍ର ଯଥା, ଗୋଟିଏ କରରେ ଗୋଟିଏ ହାତରେ ଭଗବାନ ଏ ଗୋବର୍ଦ୍ଧନକୁ ଉପାଡ଼ି ଦେଇଥିଲେ। ଉତ୍ପାଟ ଏକ କରେଣ, ଉତ୍ପାଟ ଏକ କରେଣ ଶୈଳମ ଅବଳ, ଶୈଳମ ଶୈଳମ କହିଲେ ଏଇ ଶିଳା ରହିଛି ଗୋବର୍ଦ୍ଧନ ଶିଳା, ଗୋବର୍ଦ୍ଧନ ପର୍ବତ ଯେଉଁ ରହିଛି ତିନି କୋଶର ଗୋବର୍ଦ୍ଧନ ଆସ୍ତେ ଆସ୍ତେ ତଳକୁ ଯାଉଛି, ଏ ଗୋଟେ ଘଟଣା ରହିଛି, ତା'ର ମଧ୍ୟ ରହିଛି। ପୁଲସ୍ତ ଋଷି ତାଙ୍କୁ ଅଭିଶାପ ଦେଇଥିଲେ, ଏକଥା ରହିଛି। ତେଣୁ ସେ ପ୍ରତିଦିନ ଗୋଟେ ଗୋଟେ ତିଳ ଲେଖା ତଳକୁ ତଳକୁ ଯାଉଛନ୍ତି। ଆମେ ଏବେ ଯାଇଥିଲୁ, ଦେଖିଲୁ ବହୁତ ଆଉ ଏତେ ଉଚ୍ଚା ନାହିଁ, ବହୁତ ନୀଚ ହୋଇଗଲେଣି ଗୋବର୍ଦ୍ଧନ। ତେଣୁ କରେଣ ଶୈଳମ ଅବଳ, ଭଗବାନ କେମିତି ଧାରଣ କଲେ ନା, ଛୋଟ ପିଲା ଅବଳ, ଛୋଟ ପିଲା ଯେମିତି ଲୀଳ ଛିଳିନ୍ଦ୍ର ଯଥା, ଗୋଟେ ଛତୁକୁ ଯେମିତି ଟେକି ଦିଏ ଛିଣ୍ଡେଇ ଦିଏ, ସେଇଭଳି ଭାବରେ ଭଗବାନ ଉପାଡ଼ି ଦେଲେ, ଗୋବର୍ଦ୍ଧନକୁ ଉପାଡ଼ି ଦେଲେ। ଏବଂ ବିଭ୍ରହ ଗୋଷ୍ଠମ, ଖାଲି ଯେ ଟେକିଦେଲେ ତା ନୁହଁ, ଧାରଣ କରି ରହିଲେ। ବିଭ୍ରତ ଗୋଷ୍ଠମ ଅପାନ ମହେନ୍ଦ୍ର, ସାତ ଦିନ ସାତ ରାତି ଧରି ମହେନ୍ଦ୍ର ମଦଭିତ, ମହେନ୍ଦ୍ର ଯେଉଁ ମଦ କି ରହିଥିଲେ, ମହେନ୍ଦ୍ରଙ୍କ ମଦ ଯେଉଁ ରହିଛି, ମହେନ୍ଦ୍ର ଗର୍ବ କରିକିରି ବ୍ରଜବାସୀମାନଙ୍କୁ ନଷ୍ଟ କରିବା ପାଇଁ ଚାହିଁଥିଲେ, ବ୍ରଜବାସୀମାନଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲେ। ସେହି ଭୟରେ ବ୍ରଜବାସୀମାନେ ଯେଉଁ ରହିଥିଲେ, ସେହି ଭଗବାନ ଏଇ ଯେଉଁ ଲୀଳା କଲେ, ପ୍ରିୟାନ ନ ଇନ୍ଦ୍ର ଗବାମ, ସେହି ଭଗବାନ ଆମର ଆମ ପ୍ରତି ପ୍ରୀତ ହୁଅନ୍ତୁ, ସେ ଭଗବାନ ଆମ ପ୍ରତି ପ୍ରସିଦ୍ଧ ହୁଅନ୍ତୁ, ଆମକୁ କୃପା କରନ୍ତୁ। ଏଇଭଳି ଭାବରେ ବହୁ ବଚନରେ କୁହାଯାଇଛି, ନ ଶବ୍ଦ କୁହାଯାଇଛି। ନ ଶବ୍ଦ କହିଲେ ଆମମାନଙ୍କୁ ମଧ୍ୟ ସେ ସୁଖଦେବ ଗୋସ୍ୱାମୀ ଚିନ୍ତା କରି ଆମ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ଏଇ ସମସ୍ତ ବ୍ରଜବାସୀମାନଙ୍କୁ ସେ ସମସ୍ତ ଭକ୍ତମାନଙ୍କୁ ସେ ଆଶୀର୍ବାଦ ଦେଉଛନ୍ତି। ଏ ଶ୍ଳୋକରେ ଆଚାର୍ଯ୍ୟମାନେ ଟିକାରେ ବହୁତ କଥା କହିଛି, ଆମେ କିଛି କହିବା। ହେ ରାଜନ, ବିଶ୍ୱନାଥ ଠାକୁର ତାଙ୍କର ଭାଷ୍ୟରେ କହୁଛନ୍ତି, ହେ ରାଜନ, ଇନ୍ଦ୍ର କୋପତ୍ଥିତା ବଜ୍ର ଅଶ୍ରୁ ବର୍ଷାଧୀନାତ୍ ମହାସଙ୍କଟାତ୍ ଗୋବର୍ଦ୍ଧନ ଉଦ୍ଧୃତ୍ୟ ତଦାଶ୍ରିତ୍ୟ ଗୋଷ୍ଠ ରକ୍ଷଣ ତନ୍ମଖ ପ୍ରବର୍ତ୍ତନ ପଣ୍ଡିତ କୃଷ୍ଣ ଯଥା ସୁରଲୋକ ଗର୍ଭହନ୍ତା ପିଣାତି। ଯେଭଳି ଭାବରେ ହେ ରାଜନ, ପରୀକ୍ଷିତ ମହାରାଜ କହୁଛନ୍ତି ଶୁକଦେବ ଗୋସ୍ୱାମୀ, ହେ ରାଜନ, ଯେଭଳି ଭାବରେ ଇନ୍ଦ୍ର କୋପ କରିଥିବାରୁ ବଜ୍ର ଅଶ୍ମ ଏବଂ ବର୍ଷା, ବଜ୍ରପାତ କରୁଥିଲେ, ପଥର ବର୍ଷା ହେଉଥିଲା ଆଦି, ଅନଳ ଇତ୍ୟାଦି ସବୁ ରହିଛି, ଅନିଳ ବା ପବନ ବହୁତ ଜୋରରେ ପବନ ହେଉଥିଲା, ଏଥିରୁ ଯେଉଁଭଳି ଭାବରେ ମହାସଙ୍କଟାତ୍ ବିରାଟ ବଡ଼ ସଙ୍କଟରୁ ଭଗବାନ ବ୍ରଜବାସୀମାନଙ୍କୁ ରକ୍ଷା କରି ଗୋବର୍ଦ୍ଧନ ଉଦ୍ଧୃତ୍ୟ, ଗୋବର୍ଦ୍ଧନକୁ ଧାରଣ କରିଥିଲେ ଭଗବାନ, ତଦାଶ୍ରିତଂ ଗୋଷ୍ଠଂ ରକ୍ଷନ୍, ଏବଂ ତାଙ୍କର ଯେଉଁମାନେ ଆଶ୍ରିତ ଥିଲେ ଗୋଷ୍ଠ ବ୍ରଜବାସୀମାନେ ତାଙ୍କୁ ରକ୍ଷା କରିଥିଲେ, ଏବଂ ତନ୍ମଖ ପ୍ରବର୍ତ୍ତନ, ଏବଂ ସେଇ ଯଜ୍ଞ ଆରମ୍ଭ କରିଥିଲେ। ଗୋବର୍ଦ୍ଧନ ପୂଜା ଇଏ ଗୋଟେ ମଧ୍ୟ ଯଜ୍ଞ, ଗୋବର୍ଦ୍ଧନ ପୂଜା ଗୋଟେ ଯଜ୍ଞ, ତନ୍ମଖ ପ୍ରବର୍ତ୍ତନ କୃଷ୍ଣ ଯେଭଳି ଭାବରେ କରିଥିଲେ, ଯଥା ସୁରଲୋକ ଗର୍ଭହନ୍ତା ପିଣାନ୍ତି, ସୁରଲୋକ ଯେଉଁ ଇନ୍ଦ୍ରଙ୍କର ଗର୍ଭକୁ ନଷ୍ଟ କରିଥିଲେ, ସେହିଭଳି ଭାବରେ ସୁରଲୋକ ଗର୍ଭହନ୍ତା ତଥୈବ ବ୍ରହ୍ମ କୋପତ୍ଥିତା, ସେହିଭଳି ଭାବରେ ପରୀକ୍ଷିତ ମହାରାଜ ତମେ ମଧ୍ୟ ବ୍ରହ୍ମ ଅଭିଶାପରେ ତମେ ଆସି ଏଠି ଉପସ୍ଥିତ ହେଇଛ। ପାଞ୍ଚ ବର୍ଷର ଯେଉଁ ଛୋଟ ପିଲା ଥିଲା ଶ୍ରୀଙ୍ଗୀ, ସମୀକ ଋଷିଙ୍କର ପୁତ୍ର ଶ୍ରୀଙ୍ଗୀ, ପାଞ୍ଚ ବର୍ଷର ବାଳକ, ସେ ଅଭିଶାପ ଦେଇଦେଇଥିଲେ ପରୀକ୍ଷିତ ମହାରାଜକୁ ସାତ ଦିନରେ ତୁମକୁ ତକ୍ଷକ ଦଂଶନ କରିବ ଏଇଭଳି ଭାବରେ ଅଭିଶାପ ଦେଇଥିଲେ। ତେଣୁ ସେହିଭଳି ଭାବରେ ତଥୈବ ବ୍ରହ୍ମକୋପତିତା ବାଗବଜ୍ରାତ୍ ଯେଉଁ ବାଗବଜ୍ର କଥା ଅଭିଶାପ ଦେଇଥିଲେ ବାକ୍ୟ କହିଦେଇଥିଲେ ଏଭଳି ବାକ୍ୟ ବଜ୍ର ଭଳି ବାକ୍ୟ ଦେଇଥିଲେ। ପାଞ୍ଚ ବର୍ଷର ବାଳକ ହେଲେ କ'ଣ ହେବ କଥାକୁ ଅନ୍ୟଥା କେହି କରିପାରିଲେ ନାହିଁ। ଅବଶ୍ୟ ଭଗବାନ ଚାହିଁଥିଲେ ଅନ୍ୟଥା କରିପାରିଥାନ୍ତେ କିନ୍ତୁ ଭଗବାନ ଚାହିଁଲେ ନାହିଁ। କାହିଁକି ନା ଆ ଦ୍ୱାରା ବହୁତ ବଡ଼ କଥା ଆସିବ କାହିଁକି ଭଗବାନ ଚାହିଁଥିଲେ ବନ୍ଦ କରିଦେଇପାରିଥାନ୍ତେ। ଯେମିତି ଭଗବାନ କୃଷ୍ଣ ଯେତେବେଳେ ପରୀକ୍ଷିତ ମହାରାଜ ଜନ୍ମ ହେଉଛନ୍ତି ମାଆଙ୍କ ଗର୍ଭରେ ଥିଲେ ଉତ୍ତରାଙ୍କ ଗର୍ଭରେ ଥିଲେ ମହାଭାରତ ଯୁଦ୍ଧ ପରେ ପରେ ଭଗବାନ ଯେତେବେଳେ ଚାଲି ଯାଉଛନ୍ତି ହସ୍ତିନାପୁରରୁ ବିଦାୟ ନେଇକି ଦ୍ୱାରକାକୁ ଯାଉଛନ୍ତି ସେହି ସମୟରେ ଅଶ୍ୱତ୍ଥାମା ଏଇ ଗର୍ଭ ସନ୍ତାନକୁ ହତ୍ୟା କରିବା ପାଇଁ କ'ଣ ତାଙ୍କର ଯେଉଁ ରହିଛି ବ୍ରହ୍ମାସ୍ତ୍ର ତ୍ୟାଗ କରି ଛାଡ଼ିଥିଲେ। ତେଣୁ ସେଇ ବ୍ରହ୍ମାସ୍ତ୍ରରେ ଇଏ ମୃତ୍ୟୁବରଣ କରିଥିଲେ ପରୀକ୍ଷିତ ମହାରାଜ କିନ୍ତୁ ଭଗବାନ ତାଙ୍କୁ ଜୀବନଦାନ ଦେଇଥିଲେ। ତେଣୁ ଭଗବାନ ଚାହିଁଥିଲେ ବର୍ତ୍ତମାନ ମଧ୍ୟ ସେ ଯେଉଁ ରହିଛି ଯେଉଁ ଛୋଟ ପିଲା ଯେଉଁ ଅଭିଶାପ ଦେଇଥିଲା ସେଟାକୁ ବ୍ୟର୍ଥ କରିଦେଇପାରିଥାନ୍ତେ କିନ୍ତୁ ଭଗବାନ କଲେ ନାହିଁ କାହିଁକି ନା ଏକଥା କୁହାଯାଉଛି। ବାଗବଜ୍ରାତ୍ ଇନ୍ଦ୍ର ବାଗବଜ୍ରାତ୍ ଶ୍ରୀ ଭାଗବତମ୍ ବେଦ ଦଧି ଦଧିଷ୍ୟ ଦଧି ଉଦ୍ଧୃତ ତ୍ୱାଂ ରକ୍ଷନ୍ ଏଇ ଯେଉଁ ଆସିଲେ ପରୀକ୍ଷିତ ମହାରାଜ ଆସିଲେ ସୁଖଦେବ ଗୋସ୍ୱାମୀ ଆସି ଏଇ ଭାଗବତଙ୍କୁ ତାଙ୍କୁ କହିଲେ ଏ ଭାଗବତ ହେଉଛି କ'ଣ ଚାରି ବେଦ ଦଧି ଭାଗ ବତ ନବନୀତ ଚାରି ବେଦ ଦଧି ଭାଗ ନବନୀତ ମଥିଲେ ନ ସୁକେ ଖାଇ ଲେନ ପରୀକ୍ଷିତ ମଥିଲେ ନ ସୁକେ ଖାଇ ଲେନ ପରୀକ୍ଷିତ ଏ ଭାଗବତମ୍ ଏ ହେଉଛି ଅମୃତ। ଚାରି ବେଦ ଦଧି ଋଗ୍ବେଦ ସାମବେଦ ଯଜୁର୍ବେଦ ଏବଂ ଅଥର୍ବେଦ ଯେଉଁ ରହିଛି ଚାରି ବେଦ ଏ ଦଧି ଭଳି ଭାଗବତ ହେଉଛି ନବନୀତ ଲହୁଣୀ ଏଇଟା ଭାଗବତ ଲହୁଣୀ ମଥିଲେ ନା ସୁଖ କେମିତି ଲହୁଣୀ ବାହାରିଲା ଦହିରୁ ନା ସୁଖଦେବ ମନ୍ଥନ କଲେ ମନ୍ଥନ କରି ଖାଇଲେ ନା ପରୀକ୍ଷିତ ପରୀକ୍ଷିତକୁ ପ୍ରଦାନ କରିଛନ୍ତି ଏ ପରୀକ୍ଷିତ ମାଧ୍ୟମରେ ଆମେ ସବୁ ପ୍ରାପ୍ତ ହେଉଛେ ସେ ଭାଗବତା ଲହୁଣୀ ଭାଗବତ ରୂପକ ଲହୁଣୀ ବା ଭାଗବତ ଅମୃତକୁ ଆମେ ଆଜି ପ୍ରାପ୍ତ ହେଉଛେ ଆସ୍ୱାଦନ କରୁଛେ। ତେଣୁ ସେହିଭଳି ଭାବରେ ଏଇ ଯେମିତି ଇନ୍ଦ୍ରଙ୍କର କୋପରେ ଭଗବାନ ଗୋବର୍ଦ୍ଧନକୁ ଧାରଣ କରି ବ୍ରଜବାସୀମାନଙ୍କୁ ରକ୍ଷା କରିଥିଲେ ସେହିଭଳି ଭାବରେ ଏଇ ଯେଉଁ ଛୋଟ ପିଲା ଯେଉଁ ଅଭିଶାପ ଦେଇଥିଲା ଶ୍ରୀଙ୍ଗୀ ଯେଉଁ ଅଭିଶାପ ଦେଇଥିଲା ସେଇ ଅଭିଶାପ ଫଳରେ ଏଇ ସୁଖଦେବ ଗୋସ୍ୱାମୀ ଏଇ ଭାଗବତଙ୍କୁ କହିଥିଲେ ବେଦ ଦଧି ଉଦ୍ଧୃତ ତ୍ୱାଂ ରକ୍ଷନ୍ ଖାଲି ପରୀକ୍ଷିତ ମହାରାଜଙ୍କୁ ରକ୍ଷା କରିଥିଲେ ତା ନୁହଁ ସମସ୍ତ ଜନସମାଜକୁ ରକ୍ଷା କରିଛନ୍ତି ଭାଗବତଙ୍କୁ ପ୍ରଦାନ କରି ଏ ଭାଗବତଙ୍କ ମାଧ୍ୟମରେ ଆମେ ଏ ମୃତ୍ୟୁ ସାଗରକୁ ପାର ହୋଇଯିବା। ତତ୍ପରାୟଣ ମଖ ପ୍ରବର୍ତ୍ତନମ୍ ତେଣୁ ସେହି ମଖ କହିଲେ ଭାଗବତମ୍ ଯଜ୍ଞ ଏ ଆଜି ଆମେ କହୁଛେ ଭାଗବତ ମଖ ଭାଗବତ ଏ ହେଉଛି ଯଜ୍ଞ ପାରାୟଣ ଭାଗବତ ଯଜ୍ଞ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେଉଁମାନେ ଭଗବତ ଗୀତା ପାଠ କରିବେ ସେମାନେ ଯଜ୍ଞରେ ମୋର ଆରାଧନା କରିବେ। ଅଧ୍ୟେ ଚଦୈବଂ ଧର୍ମଂ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞ ନ ତେନ ଇଷ୍ଟସା ମିତିମେ ମତି ଯେଉଁମାନେ କେବଳ ଭଗବତ ଗୀତାକୁ ଅଧ୍ୟୟନ କରିବେ ଭାଗବତ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ ଏକଥା କୁହାଯାଇଛି। ତେଣୁ ଏହି ଯଜ୍ଞ ପ୍ରବର୍ତ୍ତନ କରିଛନ୍ତି ଭଗବାନ ମଖ ପ୍ରବର୍ତ୍ତନ ପଣ୍ଡିତ କୃଷ୍ଣ ଭକ୍ତିରହିତ ଦାର୍ଶନିକ ଭୂସୁର ଲୋକ ଗର୍ଭହନ୍ତା ପ୍ରୀଣାନ୍ତି ଯେଉଁମାନେ ଏଇ ଭାଗବତମ୍ ବହୁତ ପଣ୍ଡିତ ହେଇଥାଇ ପାରନ୍ତି ବହୁତ ଭକ୍ତିରହିତ ବହୁତ ଦାର୍ଶନିକ ଥାଇପାରନ୍ତି ଛଅଟି ଦର୍ଶନ ଆମର ରହିଛି ଛଅଟି ଦର୍ଶନ ରହିଛି ବହୁତ ଦାର୍ଶନିକ ରହିଛନ୍ତି ଆମର କିନ୍ତୁ ଯେଉଁମାନଙ୍କୁ ଭକ୍ତି ନାହିଁ ସେ ଦର୍ଶନ ସେଇ ଦାର୍ଶନିକମାନଙ୍କୁ ଏବଂ ଭୂସୁର ଲୋକ ବହୁତ ବିଦ୍ୱାନ ଲୋକ ସବୁ ରହିଛନ୍ତି ଭୂସୁର ବା ଯେଉଁ ବହୁତ ଉନ୍ନତ ସ୍ତରରେ ରହିଛନ୍ତି ସେମାନେ ପଣ୍ଡିତ ହେଲେ ମଧ୍ୟ, ବହୁତ ବିଦ୍ୱାନ ପଣ୍ଡିତ ହେଲେ ମଧ୍ୟ ଯଦି ଭାଗବତମ ସେମାନେ ପାଠ କରୁନାହାନ୍ତି ବା ଭାଗବତମର ଆଶ୍ରୟ ନେଇନାହାନ୍ତି ସେମାନେ ସେଇଭଳି ଭାବରେ ଏଥିରୁ ବଞ୍ଚିତ ହେଉଛନ୍ତି। ଗର୍ଭହନ୍ତା ସେମାନଙ୍କର ଗର୍ଭକୁ ମଧ୍ୟ ହତ୍ୟା ନଷ୍ଟ କରୁଛନ୍ତି ଭଗବାନ ଏଇ ଭାଗବତ ମାଧ୍ୟମରେ। ତେଣୁ ସେଇ ଭଗବାନ ଆମ ପ୍ରତି ପ୍ରୀଣାନ୍ତି, ଆମର ପ୍ରତି ପ୍ରସନ୍ନ ହୁଅନ୍ତୁ, ଭଗବାନଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି। ତେଣୁ ଆଜି ଆମେ ସମସ୍ତେ ମଧ୍ୟ ଏଇଭଳି ଭାବରେ ଏଇ ଯେଉଁ ଶ୍ଳୋକଟି ଯଦି ପାଠ କରିବା ତାହେଲେ ଆମେ ମଧ୍ୟ ଭଗବାନଙ୍କର ଆରାଧନା କରିବା, ଭଗବାନଙ୍କୁ କୃପା କରିବେ, ଏଇଭଳି ଭାବରେ ଏ କଥାଟି ରହିଛି। ତେଣୁ ସତୀଶ ଅଧ୍ୟାୟରେ ଭଗବାନଙ୍କର କ୍ଷମା ପ୍ରାର୍ଥନା କରିଛନ୍ତି ଇନ୍ଦ୍ର, ଇନ୍ଦ୍ର କ୍ଷମା ପ୍ରାର୍ଥନା କରିଛନ୍ତି ଭଗବାନ, କିନ୍ତୁ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିନାହାନ୍ତି, ବହୁତ ତାଙ୍କୁ ତାଙ୍କୁ ସାନ୍ତ୍ୱନାପୂର୍ଣ୍ଣ କଥା କହିଛନ୍ତି। ଭଗବାନଙ୍କର ଯେଉଁ ବତ୍ସା ହରଣ କରିଥିଲେ ବା ସାଙ୍ଗ ବାଳକମାନଙ୍କୁ ହରଣ କରିଥିଲେ ବ୍ରହ୍ମା, ବହୁତ କ୍ଷମା ପ୍ରାର୍ଥନା କରିଥିଲେ, ଦଶମ ସ୍କନ୍ଧ 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନ କିଛି କହିଲେ ନାହିଁ, ଉଁଚୁ କିଛି କହିଲେ ନାହିଁ। କିନ୍ତୁ ଇଏ ଯେଉଁ ଇନ୍ଦ୍ର ଆସିଲେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି, ସୁରଭି ଗାଭୀକୁ ଆଣି କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ଭଗବାନ ତା ଉପରେ ତାଙ୍କୁ କୃପା କରିଛନ୍ତି, ବହୁତ କଥା କହିବେ ସେ ଦଶମ ସ୍କନ୍ଧ 27 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ କଥା। ତେଣୁ ସେ କହୁଛନ୍ତି ଯେ ମାମେଶ୍ୱର୍ଯ୍ୟ ଶ୍ରୀମଦାନ୍ଧୋ ଦଣ୍ଡପାଣି ନ ପଶ୍ୟତି ତମ୍ ଭସ୍ୟାମି ସମ୍ପଦ୍ଭ୍ୟୋ ଯସ୍ୟ ଚେଚ୍ଛାମି ଅନୁଗ୍ରହମ୍। ଯେଉଁମାନଙ୍କର ମାମ ଐଶ୍ୱର୍ଯ୍ୟ, ଆମେ ଯେଉଁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଛେ, ଯିଏ ଯେତିକି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଇଛି ଭଗବାନ ସେଇଟା ଦେଇଛନ୍ତି, ସବୁ ଐଶ୍ୱର୍ଯ୍ୟର ମାଲିକ ହେଉଛନ୍ତି ସେ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେ। ତେଣୁ ମାମ ଐଶ୍ୱର୍ଯ୍ୟ ଶ୍ରୀମଦ ଆନ୍ଧୋ, ଆମ ପାଖରେ ଯଦି ଧର୍ମ ରହିଗଲା, ଧନ ରହିଗଲା, ଧନ ଦ୍ୱାରା ସମସ୍ତେ ଅନ୍ଧ ହେଇଯାଉଛନ୍ତି, ଯେମିତି ମଣିଗ୍ରୀବ ଏବଂ ନଳକୂବର ହେଇଥିଲେ, ଧନ ଦ୍ୱାରା ଅନ୍ଧ ହେଇକି ରହିଥିଲେ, ନାରଦ ମୁନିକୁ ସମ୍ମାନ ଦେଇପାରିଲେ ନାହିଁ, ଉଲଗ୍ନ ହେଇକି ରହିଥିଲେ, ଏଇ ଲୀଳାଟି ମଧ୍ୟ ଚାଲିଛି, ଏଇ କାର୍ତ୍ତିକ ମାସରେ ବହୁତ ଲୀଳା ହେଇଛି ଭଗବାନଙ୍କର, ସେଥିପାଇଁ ଶ୍ରେଷ୍ଠ ମାସ, ମାସମାନଙ୍କ ଭିତରେ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ କୁହାଯାଏ, କାରଣ ଏଇ ମାସରେ ବହୁତ ଲୀଳା ଭଗବାନଙ୍କର ହେଇଛି। ଆଉ ପୂର୍ବରୁ ଯେଉଁ ଅଷ୍ଟମୀ ତିଥି ହେଇଥିଲା କୃଷ୍ଣ ଅଷ୍ଟମୀ ତିଥି, ସେଇଟା ହେଉଛି ରାଧା ରାଧାକୁଣ୍ଡର ଆବିର୍ଭାବ ତିଥି, ରାଧାକୁଣ୍ଡର ଆବିର୍ଭାବ ତିଥି ଥିଲା, ସେଇଦିନ ଭଗବାନ ଅରିଷ୍ଟାସୁରକୁ ହତ୍ୟା କରିଥିଲେ। ତେଣୁ ରାଧାରାଣୀ କହିଲେ ତମେ ଏଇ ଯେଉଁ ହତ୍ୟା କଲ, ଗାଭୀକୁ ହତ୍ୟା କଲ, ଗୋହତ୍ୟା କଲ, ତେଣୁ ତମ ଗୋହତ୍ୟା ଦୋଷ ଲାଗିଗଲା, ତମେ ଆମ ସହିତ ସଙ୍ଗ କରିପାରିବ ନାହିଁ। ତେଣୁ ଭଗବାନ ଶ୍ୟାମକୁଣ୍ଡ ସୃଷ୍ଟି କଲେ ଏବଂ ସେଇଦିନ ମଧ୍ୟ ରାଧାକୁଣ୍ଡ ସୃଷ୍ଟି ହେଲେ, ଏ ବହୁତ କଥା ରହିଛି ଆ ଭିତରେ। ତେଣୁ ସେଇ ଅଷ୍ଟମୀ ତିଥିରେ ବହୁଳାଷ୍ଟମୀ ବୋଲି କୁହାଯାଏ, ସେଦିନ ରାତି ଅଧରେ ଲୋକମାନେ ରାଧାକୁଣ୍ଡରେ ସ୍ନାନ କରନ୍ତି, ହଜାର ହଜାର ଲୋକ ସେଦିନ ସ୍ନାନ ଆମେ ଥର କରିଥିଲୁ 1996 ମସିହାରେ ଗୋବର୍ଦ୍ଧନ 84 କୋଶ ବୃନ୍ଦାବନ ପରିକ୍ରମା ସମୟରେ ସେଇ ବହୁଳାଷ୍ଟମୀରେ ରାଧାକୁଣ୍ଡରେ ଆମେ ସ୍ନାନ କରିଥିଲୁ। ତେଣୁ ଇଏ ହେଉଛି ପ୍ରଥମେ ତିଥିରୁ ଏଇଭଳି ପ୍ରଥମେ ଯେଉଁ ଗଲା ଗତକାଲି ଗଲା ଯେଉଁ ଅମାବାସ୍ୟା ତିଥି, ସେ ଅମାବାସ୍ୟା ତିଥିରେ ଭଗବାନଙ୍କୁ ବାନ୍ଧି ଦେଇଥିଲେ ମା ଯଶୋଦା ବାନ୍ଧି ଦେଇଥିଲେ, ତେଣୁ ଦାମୋଦର ଲୀଳାଟି ଆମେ ବର୍ଣ୍ଣନା କରୁଛେ, ଗୋଟିଏ ମାସ ଧରି ତାଙ୍କୁ ଦେଉଛେ, ଦୀପ ପ୍ରଦାନ କରୁଛେ, ନମାମିଶ୍ୱରମ ସଚ୍ଚିଦାନନ୍ଦ ରୂପମ, ଏ ଲୀଳାଟି ଏଇ ଅମାବାସ୍ୟା ତିଥିରେ ହେଇଥିଲା। ଦ୍ୱିତୀୟା ତିଥିରେ ଯେଉଁ ଭାଇଦୂଜ ରହିଛି ଏଇଟା ମଧ୍ୟ ଭଗବାନଙ୍କର ଆରାଧନା କରାଯାଉଛି, ଏବଂ ତୃତୀୟାରୁ ନବମୀ ଏଇ ଲୀଳାଟି ହେଇଥିଲା, ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ, ଏ ଶୁକ୍ଳ ପକ୍ଷର ବର୍ତ୍ତମାନ ଚାଲିଛି ବର୍ତ୍ତମାନ। ଦଶମୀ ତିଥିରେ ବ୍ରଜବାସୀମାନେ ବିସ୍ମୟ ପ୍ରକାଶ କରିଥିଲେ, ଏକାଦଶୀ ତିଥିରେ ଇନ୍ଦ୍ର ଆସି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ, ତେଣୁ ସେ ଗୋବିନ୍ଦ କୁଣ୍ଡ ରହିଛି ସେଠି, ଅଭିଷେକ ହେଇଥିଲେ ଭଗବାନ। ତେଣୁ ଭଗବାନ ତାଙ୍କୁ କହିଲେ ଯେ ମାମ ଐଶ୍ୱର୍ଯ୍ୟ ଶ୍ରୀମଦାନ୍ଧ, ସେଇଭଳି ଭାବରେ ଅନ୍ଧ ହେଇକି ରହିଥିଲେ ନଳକୂବର ଏବଂ ମଣିଗ୍ରୀବ, ତେଣୁ ନାରଦ ମୁନିକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କଲେ ନାହିଁ, ସେଥିପାଇଁ ନାରଦ ମୁନି ଅଭିଶାପରେ ସେ ଜାମଳାର୍ଜୁନ ହେଇଯାଇଥିଲେ। କିନ୍ତୁ ଭଗବାନ ତାଙ୍କୁ ଏଇ ଯେତେବେଳେ ହେଇଥିଲେ ତାଙ୍କୁ ତିନି ବର୍ଷ ଯେତେବେଳେ ହେଇଥିଲା ଭଗବାନଙ୍କୁ, ଭଗବାନ ଏଇ ଲୀଳାଟି କରିଥିଲେ, ଦାମୋଦର ଲୀଳା କରିଥିଲେ, ଯେଉଁଥିରେ ସେ ଜାମଳାର୍ଜୁନକୁ ଉଦ୍ଧାର କରିଥିଲେ। ତେଣୁ ଆମେ ଗୋଟିଏ ମାସ ଧରି ଏ ଯେଉଁ ମା ଯଶୋଦା କୃଷ୍ଣଙ୍କୁ ବାନ୍ଧିଥିଲେ ଆମେ ସେ ଗୋଟିଏ ଗୋଟିଏ ଦିନ ବାନ୍ଧିଥିଲେ, କିନ୍ତୁ ଆମେ ତାଙ୍କୁ ଗୋଟିଏ ମାସ ଧରି ବାନ୍ଧିକି ରଖୁଛେ କୃଷ୍ଣଙ୍କୁ। ଏଇ ଲୀଳାକୁ ସ୍ମରଣ କରୁଛେ ଭଗବାନ। ଏଥିରେ ଭାରି ପ୍ରୀତ ହୁଅନ୍ତି ଭଗବାନ, ବେଦ ସ୍ତୁତି ମାଧ୍ୟମରେ ଯେତିକି ପ୍ରୀତ ନୁହନ୍ତି ଭାଗବତ ଚୈତନ୍ୟ ଚରିତାମୃତ ଭଗବାନ ଏହିସବୁ ଲୀଳାକୁ ଆସ୍ୱାଦନ କରିବା ପାଇଁ ଆସିଥିଲେ, ମହାପ୍ରଭୁ ରୂପରେ ଆସିଥିଲେ ଏହିସବୁ ଲୀଳାକୁ ଆସ୍ୱାଦନ କରିବା ପାଇଁ। ମାତା ମୋରେ ପୁତ୍ର ଭାବେ କରେ ପ୍ରିୟା ଯଦି ମାନ କରି କର ଏ ଭର୍ଷନ, ପ୍ରିୟା ଯଦି ମାନ କରି କର ଏ ଭର୍ଷନ, ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ। ହେ ସେଇ ମୋର ମନ, ମାତା ମୋରେ ପୁତ୍ର ଭାବେ କରେ ନ ବନ୍ଧନ, ମାତା ମୋରେ ପୁତ୍ର ଭାବେ ଅତିହୀନ ଜ୍ଞାନ କରେ ଲାଳନ ପାଳନ, ଅତି ସଖା ଶୁଦ୍ଧ ସଖେ କରେ କନ୍ଧେ ଆରୋହଣ, ସଖା ଶୁଦ୍ଧ ସଖେ କରେ ରୋହଣ, ତୁମି କୋନ ବଡ଼ ଲୋକ ତୁମି ଆମି ସମ, ତୁମି କୋନ ମାତା ମୋରେ ପୁତ୍ର ଭାବେ କରେଣ ବନ୍ଧନ। ମା ଯଶୋଦା କୃଷ୍ଣଙ୍କୁ ବନ୍ଦୀ କରିଥିଲେ, ଉଦୁଖଳରେ ବାନ୍ଧି ଦେଇଥିଲେ। ଏହି ଲୀଳାଟି ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ ନବମ ଅଧ୍ୟାୟରେ, ଏବଂ ସେଥିରେ ଭଗବାନ ଅତିହୀନ ଜ୍ଞାନ କରେ ଲାଳନ ପାଳନ। ଯଦିଓ ଏ ଭଗବାନ, କିନ୍ତୁ ସିଏ ଭାବୁଛନ୍ତି ଏ ଛୋଟ ପିଲା ଅତିହୀନ, ଏହି ଭାବରେ ଲାଳନ ପାଳନ କରୁଛନ୍ତି ଭଗବାନ, ସେଇଥିରେ ବହୁତ ଆନନ୍ଦିତ ହୁଅନ୍ତି। ସଖା ଶୁଦ୍ଧ ଶକ୍ତି ସଖ୍ୟ କରେ ସ୍କନ୍ଧେ ଆରୋହଣ, ସଖା ସିଦ୍ଧାମାଦି ସିଦ୍ଧାମ ଭଗବାନଙ୍କର କାନ୍ଧରେ ଚଢ଼ି ଯାଉଛନ୍ତି, ଖେଳରେ ହାରିଗଲେ ଭଗବାନ ସେଥିପାଇଁ କ'ଣ ସିଦ୍ଧାମଙ୍କୁ କାନ୍ଧେଇକି ନେଉଛନ୍ତି, ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ କଥା। ସେଥିରେ ଭଗବାନ ଆନନ୍ଦିତ ହୋଇଯାଆନ୍ତି। ସେହିଭଳି ଭାବରେ ପ୍ରିୟା ଯଦି ମାନ କରି କରେ ଭର୍ଷନ, ଗୋପୀମାନେ ବା ରାଧାରାଣୀ ତାଙ୍କୁ ଯଦି ଭର୍ସନା କରନ୍ତି, ଗାଳି ଦିଅନ୍ତି, ନିନ୍ଦା କରନ୍ତି, ତାହେଲେ ଭଗବାନ କହୁଛନ୍ତି ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ। ବେଦ ପାଠ କଲେ ଭଗବାନ ଯେତିକି ପ୍ରୀତ ହୁଅନ୍ତି ନାହିଁ, ଏଥିରେ ସେ ବେଶୀ ପ୍ରୀତ ହୁଅନ୍ତି। ତେଣୁ ମାସ ସାରା ଆମେ ଏଇଭଳି ଭାବରେ ଭଗବାନଙ୍କର ଦାମୋଦର ଲୀଳାକୁ, ମା ଯଶୋଦା ଗୋଟିଏ ଦିନ ବାନ୍ଧିଥିଲେ, ଆମେ ତାଙ୍କୁ ଗୋଟିଏ ମାସ ଧରି ବାନ୍ଧିକି ରଖୁଛେ, ତାକୁ ପୂଜା କରୁଛେ, ଭଗବାନ ସେଥିରେ ବହୁତ ଆନନ୍ଦିତ ହୁଅନ୍ତି। ଏବଂ ଏକାଦଶୀରେ ସେ କଥା କହିଲେ, ମୋର ଐଶ୍ୱର୍ଯ୍ୟରେ ମାମୈଶ୍ୱର୍ଯ୍ୟ, ଏଇ ଯେଉଁ ମୁଁ ଯେଉଁ ମୋର ଐଶ୍ୱର୍ଯ୍ୟ ନେଇକରି ଯେଉଁମାନେ ଗର୍ବିତ ହୋଇଯାଆନ୍ତି, ସେମାନଙ୍କର ଗର୍ବକୁ ଭଙ୍ଗ କରିବା ପାଇଁ ମୁଁ ଏଇଭଳି ଭାବରେ ବ୍ୟବସ୍ଥା କରେ। ତାଙ୍କୁ ଭସାଇବି ସଭ୍ୟ ଧିଓ, ଯାହାକୁ ମୁଁ ଅନୁଗ୍ରହ କରିବା ପାଇଁ ଚାହେଁ ତାଙ୍କର ଏଇଭଳି ଭାବରେ ଗର୍ବକୁ ମୁଁ ନଷ୍ଟ କରେ। ଏଭଳି ଭାବରେ ଇନ୍ଦ୍ରଙ୍କୁ ସେ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ଏକାଦଶୀ ତିଥିରେ ଏଇଟା ହେଲା, ଏବଂ ଦ୍ୱାଦଶୀ ତିଥିରେ ଏକାଦଶୀ ପାରଣ କରିବା ପାଇଁ ନନ୍ଦ ମହାରାଜ ଯମୁନା ଜଳରେ ରାତି ଥାଉ ଥାଉ ମାନେ ଦିନ ହେବା ପୂର୍ବରୁ ପ୍ରବେଶ କରିଗଲେ ଯମୁନା ଜଳରେ ସ୍ନାନ କରିବା ପାଇଁ। ତେଣୁ ବରୁଣର ଲୋକମାନେ ନେଇଯାଇଥିଲେ ଭଗବାନ ନନ୍ଦ ମହାରାଜଙ୍କୁ, ତେଣୁ ଭଗବାନ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ଏ ଦ୍ୱାଦଶୀ ତିଥିରେ ଏଇଟା ହୋଇଥିଲା। ଏବଂ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ, ପୂର୍ଣ୍ଣମୀ ତିଥିରେ କ'ଣ ଲୀଳା ହୋଇଥିଲା ନା, ଭଗବାନ ବ୍ରଜବାସୀମାନଙ୍କୁ ତାଙ୍କର ଭଗବତ ଧାମକୁ ଦେଖାଇଥିଲେ। ଏବଂ ଆ ପୂର୍ବ ଯେଉଁ ମାସ ରହିଛି ଅଶ୍ୱିନୀ ମାସ, ଅଶ୍ୱିନୀ ମାସରେ ଯେଉଁ ପୂର୍ଣ୍ଣମୀ ତିଥି, ସେଇ ତିଥିରେ ଭଗବାନ ରାସ ଲୀଳା କରିଥିଲେ। ଏ ସପ୍ତମ ବର୍ଷ ଲୀଳା ଏଇଟା ହେଲା। ତା ପରବର୍ଷ ଯେଉଁ ଅଷ୍ଟମ ବର୍ଷରେ ଅଶ୍ୱିନୀ ପୂର୍ଣ୍ଣମୀ ତିଥିରେ ଭଗବାନ ରାସ ଲୀଳା କରିଥିଲେ, ଯାହା 29 ରୁ 33 ଏଇ 5ଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଯାହା ହେଉଛି ଭାଗବତମର ସାର। ଜୟ ଜୟ ଜ୍ୱଳରସ ସର୍ବରସ ସାର, ପରକୀୟା ଭାବେ ଯାହା ବ୍ରଜତି ପ୍ରଚାର। ଅନେକ ଲୀଳା ଏଇ କାର୍ତ୍ତିକ ମାସରେ ସବୁ ହେଇଥିଲା। ତେଣୁ ଆମେ ଭଗବାନଙ୍କର ଏଇ ଯେଉଁ ଲୀଳାଟି କରିଥିଲେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି 4ଟି ଅଧ୍ୟାୟରେ। ଆମେ ମାତ୍ର ଘଣ୍ଟାଏ ଦେଢ଼ ଘଣ୍ଟା ଭିତରେ ଏ କଥାକୁ ସଂକ୍ଷେପରେ ବର୍ଣ୍ଣନା କଲେ, ତଥାପି କିଏ ଯଦି ବୁଝିପାରିଲେ, କିଏ ବୁଝିପାରିଲେ ନାହିଁ, କିଏ ଶୋଇକି ରହିଲେ ଶୁଣିପାରିଲେ ନାହିଁ, କିଏ ଫୋନରେ ବ୍ୟସ୍ତ ହେଲେ, ତଥାପି କାହାର କିଛି ଯଦି ପ୍ରଶ୍ନ ରହିଛି ବା କିଛି ସନ୍ଦେହ ରହିଛି, ଆମର ତ ସମୟ ହେଇନାହାନ୍ତି ବୋଧେ, କହିବେ କରିବେ, ନହେଲେ ଆମେ ଭଗବାନଙ୍କର ଗୋବର୍ଦ୍ଧନ ଧାରଣା ସଙ୍ଗୀତ ଗାନ କରିବା। ଚାଲିଛି ଆପଣ ଠିକ୍ ଠାକ୍ ତେଲୁଗୁଲ ଚେପେଣ୍ଡି ଯାହା ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତବୃନ୍ଦ କି, ଜୟ ଗୋବର୍ଦ୍ଧନ ପର୍ବତ କି, ଜୟ ଗୋବର୍ଦ୍ଧନ ଧାରୀ କି, ଜୟ ରାଧା ଗୋବର୍ଦ୍ଧନ ଧାରୀ, ରାଧା ଗୋବର୍ଦ୍ଧନ ଧାରୀ, ରାଧେ ଜୟ ରାଧା ଗୋବର୍ଦ୍ଧନ ଧାରୀ, ରାଧେ ଜୟ ରାଧା ଗୋବର୍ଦ୍ଧନ ଧାରୀ, ରାଧା ଗୋବର୍ଦ୍ଧନ ଧାରୀ, ରାଧେ ଜୟ ରାଧା ଗୋବର୍ଦ୍ଧନ ଧାରୀ, ରାଧା ଗୋବର୍ଦ୍ଧନ ଧାରୀ, ରାଧେ ଜୟ ରାଧା ଦାମୋଦର, ରାଧା ଦାମୋଦର, ରାଧେ ଜୟ ରାଧା ଗୋବିନ୍ଦ, ରାଧେ ଜୟ ରାଧା ଗୋବିନ୍ଦ, ରାଧା ଗୋବିନ୍ଦ, ଜୟ ରାମ ଗୋବିନ୍ଦ ମନ୍ଦିର କି, ଜୟ ଗୋପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି। ହଁ ଠିକ ଅଛି।